श्री श्री गौरनिताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी श्री श्री राधा कृष्णचंद्र श्री श्री लक्ष्मी सिंहदेव श्री श्री सीताराम लक्ष्मण हनुमान जय गोपाल कुमरे मोर प्रणति निवेदन करी श्री गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज गोपाल कुमरे मोर प्रणति निवेदन करी ईस्कन प्रतिष्ठिता आचार्य श्री श्रीमदेव श्री भक्ति वेदांत स्वामी श्री प्रभुपाद महाराज गोपाल कुमरे मोर प्रणति निवेदन करी समस्त साधु गुरु वैष्णव पाद पद्मरे मोर प्रणति निवेदन करी आज आम भगवान नृसिंहदेव कथा आरंभ करवा नृसिंहदेव भागवतम अनेक अवतार सब रही नृसिंहदेव विषय वर्णना कर प्रथम स्कंद तृतीय अध्याय नृसिंहदेव कथा कह अवतार मान विषय जो कह नृसिंहदेव कथा आसु यही भाव नृसिंहदेव कथा आमको सुजोग मिली आम नृसिंहदेव कथा कह तेणु ये सप्तम स्कंदे भगवान नृसिंहदेव कथा आसार भाव में पंदर टी अध्याय रही सप्तम स्कंद हूँ भगवान बाहु सप्तम एवं अष्टम द्वितीय स्कंद हूँ भगवान दुई भुज तेणु भगवान और भगवान कथा भितर कौन तफात ना तेणु ये सप्तम स्कंद नृसिंहदेव कथा जो रही भागवतम दसटी विषय वर्णना कर सप्तम स्कंद विषय वस्तु रोचा हूँ कौन उतय उतय कहले कर्म वासना ये कर्म वासना विषय ये सप्तम स्कंद वर्णना कर लीलाटी कहीं आसला सप्तम स्कंद ना षष्ठ स्कंद जो भगवान कथा भागवत कथा जो कौन परीक्षित महाराज सुखदेव गोस्वामी को से समय षष्ठ स्कंद वर्णना कर वृत्रासुर को बद्ध करने भगवान इंद्र जो प्रार्थना करुले देवता मैंने जा कहले तुम्हें अस्थि दधीजी अस्थि द्वारा ये निर्माण कर वज्र को निर्माण कर से वज्र से मृत्युवरण करे ये सब कथा शुणिले परीक्षित महाराज शुणुंक मनरे सन्देह आसुची भगवान कथा भली भगवान लीला भली समस्त मनरे सन्देह आसो अन्य मान कथा कौन कह स्वयं धर्मराज मन में सन्देह आसूँ भगवान लीला को समय बुझीपर ना तेणु परीक्षित महाराज एक प्रश्नटी उठेले समा प्रिय श्रोत ब्राह्मण भूतानां भगवान स्वयं इंद्रस्यार्थे कथं दैत्यान् अवधित विषमो यथा भगवान समस्त प्रति समान समस्त से प्रिय समस्त श्रुत समा प्रिय श्रुत ब्राह्मण भूतानां भगवान स्वयं समस्त जीव मान कर भगवान यही भाव समा प्रिय एवं श्रुत तेणु प्रश्न आसव इंद्र से कथन दैत्यान अवधित विषम यथा इंद्र असुर मान को कमी विषम भाव हत्या कले समस्या कथम वैषम्यम यहाँ विश्वनाथ ठाकुर कह समस्या कथम वैषम्यम से समस्त प्रति सामान पुणी विषम भि व्यवहार कले भाव प्रिय से कथम असुरेशु प्रीति अभाव समस्त प्रिय से किंतु असुर प्रति प्रीति ना भाई लगुच अभाव एवं आ गोटे कथा जे सुहृत कथम तेसु असुहृद से समस्त सुहृत किंतु असुहृद भाई किभली कार्य करगवान यमी कर प्रश्नटी जो पचारिदे राजा परीक्षित महाराज सुखदेव गोस्वामी को सुखदेव गोस्वामी से प्रश्नर उत्तर रे एक कौन कहे से प्रश्न जो उत्तर जो प्रश्न पचरा जाऊँगी उत्तर आम कमी दवा सुखदेव गोस्वामी ये उत्तर को वर्णना करोटे आउ जन यश्न पचारे सी हो स्वयं धर्मराज युधिष्ठिर महाराज धर्मराज से ये भगवान जो लीला को देखिकी से बुझीपारे ना ये जो घटनाटी वर्णना कर सत्य युगर घटना सत्य द्वापर युगर घटना जो युधिष्ठिर महाराज समग्र पृथ्वीर राजा मान को ତାଙ୍କର ବସ୍ତୁତା ସ୍ୱୀକାର କରିଥିଲେ। ପବନ ଦେଉଛି ତ ପଳି ଯାଉଛି ବାଡ଼ି ଗୋଟେ ହେଉଛି ବୁଝିଲେ କି ପ୍ରଭୁ ପବନ ଦେଉଛି ବାଡ଼ି ହେଇଯାଉଛି ତେଣୁ ଇଏ ଯେଉଁ ରହିଛନ୍ତି ସାରା ପୃଥିବୀର ରାଜାମାନେ ସମସ୍ତେ ଯୁଧିଷ୍ଠିର ମହାରାଜଙ୍କର ବଶ୍ୟତା ସ୍ୱୀକାର କରିଥିଲେ। ଇଏ ହେଉଛି କୃଷ୍ଣଙ୍କର ରାଜ୍ୟ ଭଗବାନଙ୍କ ରାଜ୍ୟ ଯେମିତି ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟ ଥିଲା ସେଇଭଳି ଭାବେ ଭଗବାନ କୃଷ୍ଣ ରାଜ୍ୟ ଯୁଧିଷ୍ଠିର ମହାରାଜଙ୍କ ଦ୍ୱାରା ଶାସନ କରାଉଛନ୍ତି। ସମଗ୍ର ପୃଥିବୀର ରାଜାମାନେ ତାଙ୍କର ବଶ୍ୟତା ସ୍ୱୀକାର କରିଥିଲେ କେବଳ ଜରାସନ୍ଧ ମଗଧ ବିହାର ଯେଉଁ ରହିଛି ବର୍ତ୍ତମାନ ମଗଧ ସେଇ ବିହାର ଯେଉଁ ରହିଛି ସେଇ ରାଜା ଜରାସନ୍ଧ ଯେ କଂସଙ୍କର ଶ୍ୱଶୁର ଥିଲେ ସେ ବଶ୍ୟତା ସ୍ୱୀକାର କରୁନଥିଲେ। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ଭାଗବତ ବର୍ଣ୍ଣନା କରାଯାଇଛି ବାରମ୍ବାର ସେ ଆସି ମଥୁରାକୁ ଆକ୍ରମଣ କରୁଥିଲେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ 18 ଥର କାଳ ଆସୁଥିଲେ ଏବଂ ପ୍ରତିଥରକ ସେ ଆଣିକରି ଆସୁଥିଲେ 23 ଅକ୍ଷୁଣୀ ସୈନ୍ୟ। 23 ଅକ୍ଷୁଣୀ ସୈନ୍ୟ କହିଲେ ପାଖାପାଖି 50,30,000 ସୈନ୍ୟ ହେବେ। ଏତିକି ସୈନ୍ୟ ପ୍ରତିବର୍ଷ ଭଗବାନ ହତ୍ୟା କରୁଥିଲେ। ଏହିଭଳି ଭାବରେ 18-12 ଯେତେବେଳେ ସେ ଆସିଲେ ଭଗବାନ ଭୟ କରି ପଳାଇଗଲେ। ଏସବୁ ବହୁତ ବଡ଼ କଥା ରହିଛି, ଆମେ ସେସବୁ ବିଷୟରେ ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ଜରାସନ୍ଧ ଭାବୁଥିଲା ମୋର ପ୍ରତି କେହି ଆଉ ପ୍ରତିଦ୍ୱନ୍ଦ୍ୱିତା ନାହାନ୍ତି, କାରଣ ଇଏ କୃଷ୍ଣ ଇଏ ତ ପଳାଇ ଯାଉଛନ୍ତି ଭୀରୁ ବ୍ୟକ୍ତି ଭଳି, କ୍ଷତ୍ରିୟର ସ୍ପିରିଟ୍ ତାଙ୍କ ନାହିଁ, ମୋତେ ଦେଖିକି ଭୟ କରି ପଳାଇଗଲେ ଆଉ କିଏ ମୋ ସହିତ ଯୁଦ୍ଧ କରିବ, ଏହିଭଳି ଭାବେ ଚିନ୍ତା କରୁଥିଲେ। ତେଣୁ ସମଗ୍ର ପୃଥିବୀର 20,800 ରାଜାଙ୍କୁ ଆଣିକି ବନ୍ଦୀ କରି ରଖିଥିଲେ ତାଙ୍କୁ ବଳି ପକାଇବେ, ତାଙ୍କର ତ ଏଭଳି ବଳ ରହିଛି ଆହୁରି ବଳିଆନ ହେବା ପାଇଁ ଏମାନଙ୍କୁ ସବୁ ବଳି ପକାଇବା ପାଇଁ ଆଣିକି ରଖିଥିଲେ। ସେମାନେ ସବୁ ଭଗବାନଙ୍କୁ ପ୍ରାର୍ଥନା କଲେ, ଗୋଟେ ସନ୍ଦେଶ ପଠାଇଲେ ପ୍ରଭୁ ଆମକୁ ରକ୍ଷା କରନ୍ତୁ। ପ୍ରଭୁ ରାଜଦାୟ ଧର୍ମସ୍ୟ ଗ୍ଲାନି ଭବତି ଭାରତ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ୍। ସାଧୁ ମହାନଙ୍କୁ ଆପଣ ପରିତ୍ରାଣ କରନ୍ତି, ରକ୍ଷା କରନ୍ତି, ପ୍ରଭୁ ଆମକୁ କୃପା କରନ୍ତୁ, ଆମେ ଆପଣଙ୍କ ଶରଣ ନେଲୁ, ଆପଣ ଆମକୁ କୃପା କରନ୍ତୁ। ତେଣୁ ସେହି ସମୟରେ ଭଗବାନ ଦ୍ୱାରକାରେ ଯେତେବେଳେ ବସିକି ଦ୍ୱାରକାର ସଭା ଯେଉଁ ରହି ସୁଧର୍ମା ସଭାରେ ବସି ଯେତେବେଳେ ତାଙ୍କ ରାଜସଭା ଚାଲିଛି ସେହି ସମୟରେ ଆଉ ଜଣେ ଏକ ସମୟରେ 2 ଜଣ ଦୂତ ଆସିଲେ, ଜଣେ ମଗଧରୁ ଆସିଲେ ଏଇ 20,800 ରାଜାଙ୍କର ପ୍ରତିନିଧି ହିସାବରେ, ଆଉ ଜଣେ ଆସିଲେ ଭଗବାନ ଯୁଧିଷ୍ଠିର ମହାରାଜଙ୍କ ପ୍ରତିନିଧି ଆସିଲେ ଭଗବାନ ପ୍ରାର୍ଥନା କରିବା ପାଇଁ, ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିବେ ଆପଣ ଆସନ୍ତୁ। ତେଣୁ ଭଗବାନ ଚିନ୍ତାରେ ପଡ଼ିଗଲେ କ'ଣ କରିବେ, ଏକ ସମୟରେ 2ଟି କାର୍ଯ୍ୟ କେମିତି ହେବ। ତେଣୁ ଯାଦବମାନେ ବହୁତ ବ୍ୟସ୍ତ ବ୍ୟବହାରିକରେ ଆଗ୍ରହ ପ୍ରକାଶ କରୁଥିଲେ ଆମେ ଯିବା ଜରାସନ୍ଧ ଉପରେ ଆକ୍ରମଣ କରିବା, ଆପଣ ପଳାଇ ଯାଇଥିଲେ ଆମେ ବର୍ତ୍ତମାନ ଯାଇକି ତ ହତ୍ୟା କରିବା, ଏଇଭଳି ଭାବେ ଚିନ୍ତା କରୁଛନ୍ତି। ଭଗବାନ ଉଦ୍ଧବଙ୍କୁ ପଚାରିଲେ, ଉଦ୍ଧବ ମୋର କ'ଣ କର୍ତ୍ତବ୍ୟ, ଆମେ ଯଦି ଅର୍ଜୁନ ପଚାରୁଛୁ ବହୁ ମୋର କ'ଣ କର୍ତ୍ତବ୍ୟ, ମୁଁ ଜାଣିପାରୁନି ମୋର କ'ଣ କର୍ତ୍ତବ୍ୟ, କାର୍ପଣ୍ୟ ଦୋଷ ଉପହତ ସ୍ୱଭାବ ପୃଚ୍ଛାମି ତାଂ ଧର୍ମ ସମୃତି ଯଥା ଯଶ୍ରେୟ ସା ନିଶ୍ଚିତ ଶିଷ୍ୟ ସ୍ତେହଂସା, ମୋତେ କୁହନ୍ତୁ ମୋର କ'ଣ କର୍ତ୍ତବ୍ୟ। ସେହିଭଳି ଭାବରେ ଭଗବାନ ପଚାରୁଛନ୍ତି ତାଙ୍କର ଭକ୍ତଙ୍କୁ, ଉଦ୍ଧବଙ୍କୁ ପଚାରୁଛନ୍ତି ଉଦ୍ଧବ ମୋର କ'ଣ କର୍ତ୍ତବ୍ୟ। ଉଦ୍ଧବ ବୁଦ୍ଧି ସତ୍ତମ, ଶ୍ରେଷ୍ଠ ବୁଦ୍ଧିମାନ ବ୍ୟକ୍ତି, ତେଣୁ ସେ ଭଗବାନଙ୍କୁ ବୁଦ୍ଧି ପ୍ରଦାନ କରୁଛନ୍ତି, ଯାହାଙ୍କ ପାଖରୁ ବୁଦ୍ଧି ଆସୁଛି ତାଙ୍କୁ ସେ ବୁଦ୍ଧି ପ୍ରଦାନ କରୁଛନ୍ତି। ସେ କହିଲେ ପ୍ରଭୁ ମୁଁ ଜାଣିଛି ଆପଣ କାହିଁକି ମୋତେ ପଚାରୁଛନ୍ତି, ଆପଣଙ୍କର ପଚାରିବାର ଉଦ୍ଦେଶ୍ୟ ହେଉଛି ମୋତେ ଯଶ ପ୍ରଦାନ କରିବା ପାଇଁ, କିନ୍ତୁ ପ୍ରଭୁ ଆପଣ ସବୁ ଜାଣନ୍ତି, ତଥାପି ମୋତେ ଯେତେବେଳେ ପଚାରିଛନ୍ତି ମୁଁ କହିବି। ଆପଣ ଯାଆନ୍ତୁ ବର୍ତ୍ତମାନ, ସେତେବେଳେ ପାଣ୍ଡବମାନେ ରହୁଥିଲେ କେଉଁଠି, ସେତେବେଳେ ହସ୍ତିନାପୁରରେ ରହୁନଥିଲେ, ସେ ରହୁଥିଲେ ଇନ୍ଦ୍ରପ୍ରସ୍ଥରେ, ଗୋଟେ ମରୁଭୂମି ପ୍ରଦାନ କରିଥିଲେ ଧୃତରାଷ୍ଟ୍ର ମହାରାଜ, ତାଙ୍କୁ ପ୍ରଦାନ କରିଥିଲେ ରାଜ୍ୟର ଅଧା, କ'ଣ ନା ମରୁଭୂମି, ସେଇ ମରୁଭୂମିକୁ ଭଗବାନ ଯେଉଁଠି ଅଛନ୍ତି, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତିର୍ମତିର୍ ମମ, ଯେଉଁଠି ଭଗବାନ ଅଛନ୍ତି ଯେଉଁଠି ତାଙ୍କର ଭକ୍ତ ରହିଛନ୍ତି ସେଠି ସବୁ ପ୍ରକାର ବିଜୟ ଆସିବ, ସେଠି ସବୁ ପ୍ରକାର ନୀତି ରହିବ, ସେଠି ପ୍ରକାର ଐଶ୍ୱର୍ଯ୍ୟ ରହିବ, ସବୁ ରହିବ। ତେଣୁ ଭଗବାନ ସେହି ଖାଣ୍ଡବପ୍ରସ୍ଥକୁ ଇନ୍ଦ୍ରପ୍ରସ୍ଥରେ ପରିଣତ କରିଦେଲେ। ତେଣୁ ଭଗବାନ ସେଠି ଯାଇକିରି ତାଙ୍କର 16,108 ରାଣୀମାନଙ୍କୁ ନେଇକରି ସେଠି ଯାଇଥିଲେ ଏବଂ ଯୁଧିଷ୍ଠିର ମହାରାଜ ଯେତେବେଳେ କହିଲେ ରାଜସ୍ୱ ଯଜ୍ଞ କରିବା ପାଇଁ, ତେଣୁ ଭୀମ ଏବଂ ଅର୍ଜୁନଙ୍କୁ ନେଇକରି ଭଗବାନ ଗଲେ ଜରାସନ୍ଧଙ୍କ ସହିତ ଯୁଦ୍ଧ କରିବା ପାଇଁ। ଦଶମ ସ୍କନ୍ଦ 72 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ଭଗବାନ ବ୍ରାହ୍ମଣ ବେଶରେ ଗଲେ, ଭୀମ ଏବଂ ଅର୍ଜୁନଙ୍କୁ ନେଇକରି ଗଲେ। ଭୀମ ହେବେ ବଡ଼ ଭାଇ ହେବେ ଏବଂ ଅର୍ଜୁନ ତାଙ୍କର ସମାସ୍କନ୍ଦ, ତାଙ୍କୁ ଯାଇକରି ବ୍ରାହ୍ମଣ ବେଶରେ କହୁଛନ୍ତି, ଯୁଦ୍ଧ ମୁଁ ଦେଇ ରାଜେନ୍ଦ୍ର, ଏ ରାଜେନ୍ଦ୍ର ଆମେ ଚାହୁଁଛୁ ଯୁଦ୍ଧ ଆପଣଙ୍କୁ ଆମେ ଆମକୁ ଆମକୁ ଆପଣ ଯୁଦ୍ଧ ପ୍ରଦାନ କରନ୍ତୁ, ଇଏ ବର ମାଗୁଛନ୍ତି। ତେଣୁ ଜରାସନ୍ଧ ଶୁଣିକି ହସିଲେ, କହିଲେ ତୁମେ କିଏ, ତୁମର ପରିଚୟ କ'ଣ? ତେଣୁ ଭଗବାନ କହିଲେ, ମୁଁ ହେଉଛି କୃଷ୍ଣ। ନାଇଁ ତୁମେ କୃଷ୍ଣ, ସେଇ କୃଷ୍ଣ ଯିଏ ପଳାୟନ କରିଥିଲେ ନା ଆଉ କିଏ, ଆଉ ତୁମ ସହିତ ମୁଁ ଯୁଦ୍ଧ କରିବି? ଆଉ ଅର୍ଜୁନ ଛୋଟ ପିଲାଟା, ଆ ସହିତ କ'ଣ ଯୁଦ୍ଧ କରିବି, ଏ ଭୀମଙ୍କ ସହିତ ଯୁଦ୍ଧ କରିବି କହିକିରି ଯୁଦ୍ଧ କଲେ। 28 ଦିନ ଧରି ଯୁଦ୍ଧ କଲେ, ପ୍ରତିଦିନ ଦିନ ବେଳା ଯୁଦ୍ଧ ହୁଏ, ସନ୍ଧ୍ୟାବେଳେ ବିଶ୍ରାମ ନିଅନ୍ତି। ଏହିଭଳି ଭାବରେ 28 ଦିନ ଧରି ଯୁଦ୍ଧ ଚାଲିଲା। 28 ଦିନରେ 28ତମ ଦିବସରେ ଭୀମ କହିଲେ, ପ୍ରଭୁ ମୁଁ ଆଙ୍କୁ ପାରିବି ନାହିଁ। ନା ତୁମେ ପାରିବ କେମିତି, ନା ତାଙ୍କୁ ଚିରିଦିଅ, ଚିରିକି ଓଲଟା ଦିଗରେ ପକେଇଦେଲେ ସେ ମୃତ୍ୟୁବରଣ କରିବେ, ତାଙ୍କର ଯେଉଁ ଜନ୍ମ ହେଇଥିଲେ ରହସ୍ୟ ହେଉଛି ଏଇଭଳି ଭାବରେ। ତେଣୁ ଏହିଭଳି ଭାବରେ ଜରାସନ୍ଧକୁ ହତ୍ୟା କରିକିରି ସେ 20,800 ରାଜାଙ୍କୁ ଆଣିକିରି ଆସିଲେ, ତାଙ୍କୁ ମୁକ୍ତ କରାଇଲେ। ଏବଂ ଯେଉଁ ରହିଛନ୍ତି ଇନ୍ଦ୍ରପ୍ରସ୍ଥରେ ରାଜସ୍ୱ ଯଜ୍ଞ ଆରମ୍ଭ ହେଲା। ସେ ସବୁ ସବୁ ମୁନି ଋଷିମାନେ ଦେବତାମାନେ ସବୁ ଆସିଛନ୍ତି, ରାଜାମାନେ ସବୁ ଆସିଛନ୍ତି। ଏବଂ ସେଇଠି ଶିଶୁପାଳ, ଯିଏ ଭଗବାନଙ୍କ ଭାଇ, ମାଉସୀ ପୁଅ ଭାଇ, ଆଉ କିଏ ନୁହନ୍ତି, ମାଉସୀ ପୁଅ ଭାଇ, ସେ ଦଶମ ସ୍କନ୍ଦ 74 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କୁ କ'ଣ ନିନ୍ଦା କରିବା ପାଇଁ ଆରମ୍ଭ କଲେ। ଯେଉଁ ଭାଗବତମରେ ଆମେ ଯେଉଁ ଶୁଣୁଛେ ଭଗବାନଙ୍କର ନିନ୍ଦା, ଇଏ ହେଉଛି ପରୋକ୍ଷ ଭାବରେ ଭଗବାନଙ୍କ ସ୍ତୁତି। ସରସ୍ୱତୀ ଦେବୀ ନିନ୍ଦାକୁ ସ୍ତୁତିରେ ପରିଣତ କରିଦେଇଛନ୍ତି। ଭାଗବତମରେ ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି। ତେଣୁ ଏହିଭଳି ଭାବରେ ଯେତେବେଳେ ନିନ୍ଦା କରୁଥିଲେ, ସେତେବେଳେ ବର୍ଣ୍ଣନା କରାଯାଇଛି ସେ ରାଜସ୍ୱ ଯଜ୍ଞରେ ଯେଉଁ ମୁନି ଋଷିମାନେ ଆସିଥିଲେ, ଦେବତାମାନେ ଆସିଥିଲେ, ସବୁ ଅତିଥିମାନଙ୍କୁ ଭଗବାନ ତାଙ୍କର ପାଦ ଧୌତ କରିଦେଉଥିଲେ। ଏଇଭଳି ଭାବରେ ଭଗବାନଙ୍କ ଦୀନତା ପ୍ରକାଶ କରିଛନ୍ତି ଭଗବାନ। ତେଣୁ ଯାହା ବି ହଉ, ଏଇଭଳି ଭାବରେ ଯେତେବେଳେ ଶିଶୁପାଳଙ୍କର ମାଆଙ୍କୁ ମାଉସୀ ହେବେ, ଭଗବାନଙ୍କର କୃଷ୍ଣଙ୍କର ମାଉସୀ ହେବେ, ତାଙ୍କୁ ସିଏ ପ୍ରତିଶ୍ରୁତି ଦେଇଥିଲେ 100ଟି ସେ ଅପମାନଙ୍କୁ ସହିବେ, ତାପରେ ତାଙ୍କୁ ହତ୍ୟା କରିବେ। ଶିଶୁପାଳ ଇଏ ହେଉଛନ୍ତି ଜୟ ବିଜୟ, ଭଗବାନଙ୍କ ଲୀଳା ସବୁ ଚାଲିଛି, ଏ ଲୀଳାକୁ ସେମାନେ ବୁଝିପାରିବେ ନାହିଁ। ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କୁ ହତ୍ୟା କଲେ। ଯେତେବେଳେ ହତ୍ୟା କଲେ, ସମସ୍ତଙ୍କ ସାମ୍ନାରେ ତାଙ୍କ ଶରୀରରୁ ଗୋଟେ ଜ୍ୟୋତି ଆସିକରି, ଜ୍ୟୋତି ହେଉଛି ଆତ୍ମା, ଆତ୍ମାର ଯେଉଁ ଆକାର ରହିଛି ସେ ହେଉଛି କେଶର ଅଗ୍ରଭାଗରୁ 10,000 ଭାଗରୁ ଭାଗ ହେଉଛି ଆତ୍ମା, ଆତ୍ମାର ଆକାର। ଏଇଟା ବୈଜ୍ଞାନିକମାନେ ଏଇଟାକୁ କ'ଣ ମେଜର କରିପାରିବେ ନାହିଁ, ମାପିପାରିବେ ନାହିଁ, ଏପର୍ଯ୍ୟନ୍ତ କୌଣସି ଯନ୍ତ୍ର ଉଦ୍ଭାବନ ହେଇନି ଯେଉଁଟାକୁ କେଶର 10,000 ଭାଗରୁ ଭାଗକୁ ମାପିପାରିବ। ତେଣୁ ଯାହା ବି ହଉ, ଇଏ ଆର ଆଲୋକ କିନ୍ତୁ ସମସ୍ତେ ଦେଖିପାରିଲେ, କାରଣ ଏ ଭଗବାନଙ୍କ ଲୀଳା। ତେଣୁ ଏହିଭଳି ଭାବରେ ଯେତେବେଳେ ତାର ଆତ୍ମା ଭଗବାନଙ୍କ ଶରୀରରେ ମିଶିଗଲେ ଜ୍ୟୋତି ରୂପରେ, ସେତେବେଳେ ଯୁଧିଷ୍ଠ ମହାରାଜ ପ୍ରଶ୍ନ ପଚାରିଲେ, ଯୁଧିଷ୍ଠ ମହାରାଜ ଧର୍ମରାଜ ତାଙ୍କର ମଧ୍ୟ ସନ୍ଦେହ ଆସିଲା। ସେ ପ୍ରଶ୍ନ ପଚାରିଲେ, ଇଏ ହେଉଛନ୍ତି ପିଲାଦିନରୁ, ଇଏ ତାଙ୍କର ଭାଇ, ମାଉସୀ ପୁଅ ଭାଇ, ଯୁଧିଷ୍ଠ ମହାରାଜଙ୍କର ମାଉସୀ ପୁଅ ଭାଇ, ତେଣୁ ଇଏ ପିଲାଦିନରୁ ଯେତେବେଳେ ଠିକ୍ ଭାବରେ କଥା କହିପାରୁନଥିଲେ, ସେତେବେଳେ ସେ ଭଗବାନଙ୍କ ବିରୁଦ୍ଧରେ ଅପମାନ କରୁଥିଲେ ଭଗବାନଙ୍କୁ। ତେଣୁ ଇଏ ଆଉ ଜଣେ ରାଜା ଥିଲେ, ସେ ହେଉଛନ୍ତି ରାଜା ବେଣ, ଯାହାଙ୍କ ବିଷୟରେ ଭାଗବତମ 4 ସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ସେ ବେଣ ଭଗବାନଙ୍କ ବିରୋଧ କରିକିରି ନର୍କକୁ ଯାଉଥିଲେ। ତାହେଲେ ଇଏ ଭଗବାନଙ୍କୁ ବିରୋଧ କରି କେମିତି ମୁକ୍ତି ପ୍ରାପ୍ତ ହେଲେ, ଏଇ ପ୍ରଶ୍ନଟି ପଚାରିଲେ ଯେତେବେଳେ ଯୁଧିଷ୍ଠ ମହାରାଜ। ସେ ପ୍ରଶ୍ନର ଉତ୍ତରରେ ନାରଦ ମୁନି ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି। ନାରଦ ମୁନି, ଏଇ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆମେ ଆସୁଛେ, ଆମର ଏଇ ସୌଭାଗ୍ୟ। ନାରଦ ମୁନିଙ୍କ ସମ୍ପ୍ରଦାୟରେ ଯେମିତି ପ୍ରହ୍ଲାଦ ନାରଦ ମୁନିଙ୍କର ଠାରୁ ଶିକ୍ଷା ଗ୍ରହଣ କରିଥିଲେ, ଆଜି ଆମେ ସେଇ ନାରଦ ମୁନିଙ୍କ କଥା ଆମେ ସେଇ ସମ୍ପ୍ରଦାୟରେ ଆସୁଛେ। ଆମର ସମ୍ପ୍ରଦାୟ ହେଉଛି ବ୍ରହ୍ମ ନାରଦ ବ୍ରହ୍ମ ମାଧବ ଗୌଡ଼ ସମ୍ପ୍ରଦାୟ। ଏଇ ନାରଦ ମୁନି ଆସୁଛନ୍ତି ଏଇ ସମ୍ପ୍ରଦାୟରେ, ବ୍ରହ୍ମାଙ୍କର ପୁତ୍ର ଏଇ ଜ୍ଞାନ ଏ ଭାଗବତଙ୍କୁ ସେ ପ୍ରଦାନ କରିଥିଲେ ବ୍ୟାସଦେବଙ୍କୁ। ଆମର ସୌଭାଗ୍ୟ ଆମେ ସେଇ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସିଛେ, ଯେଉଁ ସମ୍ପ୍ରଦାୟରେ ପ୍ରହ୍ଲାଦ ମଧ୍ୟ ଜ୍ଞାନ ପ୍ରାପ୍ତ ହୋଇଥିଲେ ଏବଂ ପରମ୍ପରା ପ୍ରାପ୍ତମ। ତେଣୁ ନାରଦ ମୁନି ସେ ପ୍ରଶ୍ନର ଉତ୍ତର ଦେଇଥିଲେ, ଆମେ ଖାଲି ସଂକ୍ଷେପରେ କହିବା। ସେ କହୁଛନ୍ତି ଯିଏ ଯେକୌଣସି ଉପାୟରେ ଭଗବାନ ସହିତ ଯୁକ୍ତ ହେବେ ସେମାନେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ। ଗୋପ୍ୟ କାମାତ୍ ଭୟାତ୍ କଂସୋ ଦ୍ୱେଷା ଚୈଦ୍ୟା ଦ୍ୱୟ ନୃପ ସମ୍ବନ୍ଧାତ୍ ସ୍ନେହା ସ୍ନେହା ଦ୍ୱୟଂ ଭକ୍ତ୍ୟା ବୟଂ ବିଭୁ। ଗୋପୀମାନେ ଭଗବାନଙ୍କ ସହିତ କାମ ଭାବରେ ଯୁକ୍ତ ହୋଇଥିଲେ, କଂସ ଭଗବାନଙ୍କୁ ସବୁବେଳେ ଭୟ କରୁଥିଲା, ଭୟାତ୍ କଂସ ଦ୍ୱେଷ ଏଇ ଚୈଦ ଚିଦି ରାଜା ଏଇ ଶିଶୁପାଳ ଏ ଭଗବାନଙ୍କୁ ଦ୍ୱେଷ କରୁଥିଲା। ଏଇଭଳି ଭାବରେ ଆଉ ଜଣେ ଥିଲେ ଦନ୍ତବକ୍ର, ଅନେକ ଥିଲେ, ଅନେକ ରାଜା ଥିଲେ, ଭଗବାନ ଦ୍ୱେଷ କରୁଥିଲେ। ପ୍ରଭୁପାଦ ମହାରାଜ କହନ୍ତି ଆମେ କାହିଁକି ଭୌତିକ ଜଗତକୁ ଆସିଛେ ନା ଭଗବାନଙ୍କୁ ଦ୍ୱେଷ କରୁଥିବାରୁ, ସେଥିପାଇଁ ଆମେ ସମସ୍ତଙ୍କ ପ୍ରତି ବିଦ୍ୱେଷ ରହିଛି। କିନ୍ତୁ ଭାଗବତ ଏଭଳି ଶାସ୍ତ୍ର ନିର୍ମତ ଶରଣା ପରମ ନିର୍ମତ ଶରଣା, ଯେଉଁମାନେ ଏ ବିଦ୍ୱେଷରୁ ମୁକ୍ତ ଶ୍ରେଷ୍ଠ ପରମହଂସ ମୁନିମାନେ ସେମାନେ ଏ ଭାଗବତଙ୍କୁ ଆସ୍ୱାଦନ କରିବେ। ଏଭଳି ଶାସ୍ତ୍ର ଆମକୁ ପ୍ରଭୁପାଦ କୃପାରୁ ଆମେ ପ୍ରାପ୍ତ ହୋଇଛେ। ଏବଂ ମହାପ୍ରଭୁ ମଧ୍ୟ ସେ କଥାକୁ ରେକମେଣ୍ଡ କଲେ, ଶ୍ରୀମଦ ଭାଗବତମ ପ୍ରମାଣ ମମଳ, ଏ ଭାଗବତମ ଆମେ ଯେଉଁ ଶ୍ରବଣ କରୁଛେ ଇଏ ହେଉଛି ମହାପ୍ରଭୁଙ୍କ ଧାରାରେ ଶ୍ରବଣ କରୁଛେ। ତେଣୁ ଏଇଭଳି ଭାବରେ ଗୋପ୍ୟ କାମାତ୍ ଭୟାତ୍ କଂସ ଦ୍ୱେଷା ଚୈଦ୍ୟା ଦ୍ୱୟ ନୃପ ସମ୍ବନ୍ଧା ବୃଷ୍ଣେୟ, ବୃଷ୍ଣୀବଂଶମାନେ ଭଗବାନଙ୍କ ସହିତ ବଂଶରେ ସମ୍ବନ୍ଧିତ ଥିଲେ, ଭାଇବନ୍ଧୁ କୁଟୁମ୍ବ ହିସାବରେ ଥିଲେ ଭଗବାନଙ୍କର। କ'ଣ କହିବା, ଭଗବାନଙ୍କର ସେମାନେ ଭାଇବନ୍ଧୁ କୁଟୁମ୍ବ, ଆମେ ମଧ୍ୟ ସେଇଭଳି ଭାବରେ ଗୋଟେ ସମୟ ଆସିବ ଆମେ ସେଇଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେବା। ଭଗବାନଙ୍କ ସହିତ ଆମର ଗୋଟେ ନିତ୍ୟ ସମ୍ବନ୍ଧ ରହିଛି, ଆମେ ସେଇଟା ଭୁଲି ଯାଇଛେ। ଏଇ କଥା ଶ୍ରବଣର ଫଳ ହେଉଛି ସେଇ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। ତେଣୁ ବୃଷ୍ଟିମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଛନ୍ତି ଏବଂ ସ୍ନେହା ଜୁୟଂ, ପାଣ୍ଡବ ତୁମେମାନେ ସ୍ନେହରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛ ଏବଂ ଭକ୍ତ୍ୟା ଭୟଂ ବିଭୁ, ଭୟଂ କହିଲେ ନାରଦ ମୁନି ଆମମାନଙ୍କୁ ନେଇ କହୁଛନ୍ତି ଆମେ ସବୁ ଭଗବାନଙ୍କ ସହିତ ଭକ୍ତି ମାର୍ଗ ଭକ୍ତିରେ ଯୁକ୍ତ ହୋଇଛେ, କିନ୍ତୁ ବେଣ କୌଣସି ଉପାୟରେ ଭଗବାନଙ୍କ ସହିତ ଯୁକ୍ତ ହୋଇନଥିଲେ, ତେଣୁକରି ତସ୍ମାତ୍ କେନାପି ଉପାୟନ ମନଃ କୃଷ୍ଣ ନିବେଶ, ଯେକୌଣସି ଉପାୟ ହେଉନା କାହିଁକି ଆମେ ମନକୁ ଭଗବାନ ପାଖରେ ଲଗେଇବାକୁ ପଡ଼ିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ ଯେଉଁ ଶିଶୁପାଳ ଇଏ ହେଉଛନ୍ତି ଭଗବାନଙ୍କର ପାର୍ଷଦ, ଭଗବାନଙ୍କର ଲୀଳା ପାର୍ଷଦକୁ ଆଣିକରି ଲୀଳା କରୁଛନ୍ତି, ସେ ଲୀଳା ଗାନ ହେଉଛି ଏ ପାର୍ଷଦ। ସତ୍ୟଯୁଗରେ ଇଏ ଥିଲେ ହିରଣ୍ୟାକ୍ଷ ହିରଣ୍ୟକଶିପୁ, ଭଗବାନ ନୃସିଂହଦେବ ରୂପରେ ଆସିଥିଲେ ଏବଂ ହିରଣ୍ୟକଶିପୁ ବଧ କଲେ, ତାଙ୍କର ପୁତ୍ର ପ୍ରହ୍ଲାଦଙ୍କୁ ବିଦ୍ୱେଷ କଲେ। ଯୁଧିଷ୍ଠ ମହାରାଜ ଶୁଣିକରି କହୁଛନ୍ତି ପ୍ରହ୍ଲାଦଙ୍କ ଭଳି ଭକ୍ତଙ୍କୁ ତାଙ୍କ ପିତା ତାଙ୍କୁ ଦ୍ୱେଷ କରୁଥିଲେ, ଏଠି ତ ବୁଝି ହେଉନାହିଁ, ଭଲ କି ବୁଝାନ୍ତୁ କାରଣ କ'ଣ। ତେଣୁ ଏଇ ପ୍ରହ୍ଲାଦ ମହାରାଜଙ୍କ କଥା ଆସିଲା, ଇଏ ହେଉଛି ସୂତ୍ର, ଏଇଥିରୁ ଆରମ୍ଭ ହେଉଛି କଥା, ଆରମ୍ଭ ହେଉଛି ସୂତ୍ରପାତ, ଏଇଭଳି ଭାବରେ ହେଉଛି ବିସ୍ତାର କଲେ ସରିବ ନାହିଁ, ଶେଷ ହେବ ନାହିଁ ପ୍ରହ୍ଲାଦ ମହାରାଜଙ୍କ କଥା, ବହୁତ କଥା ରହିଛି। ତେଣୁ ଇଏ ହେଉଛନ୍ତି ପ୍ରହ୍ଲାଦ, ହେଉଛନ୍ତି କିଏ, ଅନେକ କଥା ରହିଛି। ବୃହତ୍ ନାରଦ ପୁରାଣରେ ବର୍ଣ୍ଣନା କରାଯାଇଛି ଇଏ ହେଉଛନ୍ତି, ସିଏ ଜଣେ ଅବନ୍ତୀ ରାଜା ଥିଲେ, ଅବନ୍ତୀର ଦେଶରେ ଜଣେ ବ୍ରାହ୍ମଣ ଥିଲେ, ତାଙ୍କ ନାଁ ହେଉଛି ବସୁ ଶର୍ମା। ବୃହତ୍ ନାରଦ ପୁରାଣରେ ବର୍ଣ୍ଣନା କରାଯାଇଛି ଅବନ୍ତୀ ଦେଶରେ ଜଣେ ବ୍ରାହ୍ମଣ ଥିଲେ ବସୁ ଶର୍ମା, ତାଙ୍କର ପତ୍ନୀ ହେଉଛନ୍ତି ସୁଶୀଳା, ତାଙ୍କର ପାଞ୍ଚ ପୁତ୍ର ଥିଲେ, କନିଷ୍ଠ ପୁତ୍ର ଥିଲେ ପ୍ରହ୍ଲାଦ ପୂର୍ବ ଜନ୍ମରେ, ତାଙ୍କ ନାମ ଥିଲା ବସୁଦେବ। କିନ୍ତୁ ଇଏ ସବୁ ବେଶାଶକ୍ତ ଥିଲେ, ବେଶାଶକ୍ତ ଥିଲେ, କିଭଳି ଭାବରେ ଭଗବାନ ସବୁ ଉଦ୍ଧାର କରୁଛନ୍ତି ଦେଖନ୍ତୁ, ଭାଗବତରେ ସବୁ ଶାସ୍ତ୍ରମାନଙ୍କର ସବୁ ଉଦାହରଣ ରହିଛି। ବହୁତ ଭଗବାନ କହିଲେ ନା ଅପିଚେତ ସୁଦରାଚାର ଭଜତେ ମା ମନନ୍ୟ ଭାବ ସାଧୁରେ ସମନ୍ତେ ବ୍ୟକ୍ ସମ୍ୟକ ବ୍ୟବସିକ ଈଶ୍ୱର, ଏତେ ବଡ଼ ଦୁରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ସେ ଭଗବାନଙ୍କର ଭଜନ କଲେ ତାହେଲେ ସେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ। ତେଣୁ ଏଇ ନୃସିଂହ ଚତୁର୍ଦ୍ଦଶୀ ଯେଉଁ ଦିବସ ରହିଛି ତାହାର ମହାତ୍ମ୍ୟ ଏଥିରେ ବର୍ଣ୍ଣନା କରାଯାଇଛି ବୃହତ ନାରଦ ପୁରାଣରେ। ବେଶିଆ ସତ ଥିଲେ। ତେଣୁ ଗୋଟେ ଦିନ ନୃସିଂହ ଚତୁର୍ଦ୍ଦଶୀରେ ତାଙ୍କର ଘରେ ଝଗଡ଼ା ହୋଇଗଲା ଆଉ ସେ ଖାଦ୍ୟ ଗ୍ରହଣ କଲେ ନାହିଁ। ଆମେ ଆଜି ଭରୁଣ୍ଟାଲି ଉପବାସ ରହୁଛେ, ଉପବାସ ହେଉଛି ହରିବାସର ତିଥି, ଭଗବାନଙ୍କର ତିଥି, ଏଇ ଇଏ ହେଉଛି ତପସ୍ୟା। ତପସ୍ୟା କଲେ ଆମର ହୃଦୟ ଶୁଦ୍ଧ ହେବ। ହୃଦୟ ଶୁଦ୍ଧ ହେବ କ'ଣ ନା, ଆମର ଯେଉଁ ଭୋଗ ପ୍ରବୃତ୍ତି ରହିଛି, କାମ ଲୋଭ ଇତ୍ୟାଦି ସବୁ ରହିଛି, ଭୋଗ କରିବା ପାଇଁ ଆଗ୍ରହ ରହିଛି, ସବୁ ରହିଛି, ସେଇଟା କ୍ଷୀଣ ହେବ। ତେଣୁ ଏ ତପସ୍ୟା, ଏ ତପସ୍ୟା ଦ୍ୱାରା ଏ ଭୋଗ ପ୍ରବୃତ୍ତି କ୍ଷୀଣ ହେବ। ଆମେ ଭଗବାନ ଜାଣି ସତ୍ତ୍ୱ ହୃଦୟ ଶୁଦ୍ଧି ହେବ। ତେଣୁ ଆମେ ଭଗବାନଙ୍କୁ ଜାଣିବା, ଭଗବାନଙ୍କୁ ଜାଣିବାଟା ଏତେ ସହଜ ଜିନିଷ ନୁହଁ। ଭଗବତ ଗୀତାରେ କହିଲେ ନା, ଯେ ଶାନ୍ତୁ ଅନ୍ତର୍ଗତ ପାପଂ ଜନାନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱମ ନିର୍ମୁକ୍ତ ଭଜନ୍ତେ ମାଂ ଦୃଢ଼ପ୍ରତା। ଯାହାର ପୁଣ୍ୟକର୍ମର ଫଳ ବା ପାପ କର୍ମର ଫଳ ଶେଷ ହେଇଛି ସେମାନେ ଭଗବାନ ଭଜନ କରିପାରିବେ। ପୁଣ୍ୟକର୍ମର ଫଳ ଆରମ୍ଭ ହେଇଛି ସେମାନେ ଭଜନ କରିପାରିବେ, ସମସ୍ତେ କରିପାରିବେ ନାହିଁ। ତେଣୁ ଏ ନୃସିଂହ ଚତୁର୍ଦ୍ଦଶୀରେ ଭଗବାନଙ୍କ ବ୍ୟବସ୍ଥାରେ ସେ ଉପବାସ ରହିଗଲେ, ଝଗଡ଼ା ହେଇଗଲେ, ଉପବାସ ରହିଯିବାରୁ ପରଧର୍ମରେ ବର୍ତ୍ତମାନ ସେ ପ୍ରହ୍ଲାଦ ହେଇକି ଆସିଲେ। ପ୍ରହ୍ଲାଦ କଥା ଆସିବ, ବହୁତ କଥା ରହିଛି, ସକାଳେ ଆମର ଅମେ ପ୍ରମୋଦ କିଛି କହିଥିଲେ। ତେଣୁ ଆମର ଖୁବ୍ କମ୍ ସମୟ ରହିଛି, ତା ଦେହରେ ଆମେ କିଛି କିଛି କଥା କହୁଛେ। ତେଣୁ ପ୍ରହ୍ଲାଦ ଏଇଭଳି ଭାବେ ବର୍ତ୍ତମାନ ହିରଣ୍ୟକଶିପୁଙ୍କର ପୁତ୍ର ରୂପରେ ଆସି ଜନ୍ମ ହେଲେ। ପିଲାଦିନୁ ଯଦି ଜନ୍ମ ହେଲେ ମାଆଙ୍କ ଗର୍ଭରେ ଥିଲାବେଳେ ହିରଣ୍ୟକଶିପୁ ଯାଉଥିଲେ, ହିରଣ୍ୟକଶିପୁ ଯାଇଥିଲେ ତପସ୍ୟା କରିବା ପାଇଁ। ବ୍ରହ୍ମ ଏଇ ସ୍ୱର୍ଗଲୋକର 100 ବର୍ଷ ଯେଉଁ ରହିଛି, ଆମର ପୃଥିବୀରେ 36,000 ବର୍ଷ, ଏତିକି ବର୍ଷ କାଳ ତପସ୍ୟା କରିଥିଲେ ମନ୍ଦର ପର୍ବତରେ। ବହୁତ ଖାଦ୍ୟ ପାନୀୟ ଗ୍ରହଣ ନକରି ତାଙ୍କ ଶରୀର ନଷ୍ଟ ହୋଇଯାଇଥିଲା, ତାଙ୍କ ଶରୀରରେ ଉଇ ଉଙ୍କା ହୋଇଯାଇଥିଲା, ଏଭଳି ତପସ୍ୟା କରିଥିଲେ ସିଏ। ଦେଖନ୍ତୁ ଏତେ ବଡ଼ ତପସ୍ୟା କରିକିରି କ'ଣ ହେଲା ଅନ୍ତିମ ଫଳ। ଆଉ ସେଇ ସମୟରେ ମାଆଙ୍କ ଗର୍ଭରେ ଥିଲେ ପ୍ରହ୍ଲାଦ, ଆଉ ସକାଳେ ମଧ୍ୟ କହୁଥିଲେ ମାଇଁ ପ୍ରଭୁ, ମାଆଙ୍କୁ ନେଇଗଲେ, ଇନ୍ଦ୍ର ଆସିକି ବାନ୍ଧିକରି ନେଇଗଲେ, କିନ୍ତୁ ମାଆଙ୍କୁ ନେଇଗଲେ ମଧ୍ୟ ଯେତେବେଳେ ମାଆ କରୁଣ କ୍ରନ୍ଦନ କରୁଥିଲେ ସେତେବେଳେ କେହି ଶୁଣିପାରୁନଥିଲେ। ମାନେ କିଏ କହିବେ ଇନ୍ଦ୍ରଙ୍କ ବିରୁଦ୍ଧରେ କିଏ ଠିଆ ହେବ, ଏବଂ ଅସୁରଙ୍କ ସପୋର୍ଟରେ କିଏ ଆସିବ, ସବୁ ଅସୁର ତ ପରାସ୍ତ ହୋଇଯାଇଛନ୍ତି। କିନ୍ତୁ ନାରଦ ମୁନି ଆସି ପହଞ୍ଚି କହିଲେ ଇନ୍ଦ୍ର ଏ କ'ଣ କରୁଛ, ପରସ୍ତ୍ରୀକୁ ଏଭଳି ଭାବରେ ବ୍ୟବହାର କରୁଛ, ନା ମୁନିବର ଆଙ୍କ ପ୍ରତି ମୁଁ କୌଣସି ଅସତ୍କାର କରିବା ପାଇଁ ନେଉନାହିଁ, ଆଙ୍କର ଗର୍ଭରେ ଯେଉଁ ସନ୍ତାନ ରହିଛି ସେ ସନ୍ତାନକୁ ହତ୍ୟା କରିବୁ ଆମେ, ଇଏ ହେଉଛି ଅସୁର ସନ୍ତାନ ନା ନା, ଇଏ ଅସୁର ସନ୍ତାନ ହେଲେ ମଧ୍ୟ ଇଏ ହେଉଛି ଅନନ୍ତ ଅନୁଚରଙ୍କ ବଳି, ଇଏ ହେଉଛନ୍ତି ଅନନ୍ତଙ୍କ ଅନୁଚର, ଭଗବାନର ଶ୍ରେଷ୍ଠ ଭକ୍ତ, ନ ତଙ୍ଗ ପ୍ରାପ୍ତ ସଂସ୍ଥାନ, ତୁମେ ତାଙ୍କୁ ହତ୍ୟା କରିପାରିବ ନାହିଁ। ଏହିଭଳି ଭାବରେ ଯେତେବେଳେ ଶୁଣିଲେ ଇନ୍ଦ୍ର, ତେଣୁ ସାଙ୍ଗେ ସାଙ୍ଗେ ନାରଦ ମୁନିଙ୍କୁ କଥାକୁ ସମ୍ମାନ ଜାଣି ତାଙ୍କ ମାଆଙ୍କୁ ଛାଡ଼ି ଦେଇକରି ତାଙ୍କୁ ପ୍ରଣାମ କରି ଚାଲିଗଲେ ପ୍ରଦକ୍ଷିଣ କରିକି। ନାରଦ ମୁନି ତାଙ୍କୁ ନେଇକରି ନିଜ ଆଶ୍ରମରେ ରଖିକରି ଭଗବାନଙ୍କ କଥା କୁହନ୍ତି। ନାରଦ ମୁନି କେତେ ଜୀବଙ୍କୁ ଉଦ୍ଧାର କରିନାହାନ୍ତି, ଆମ ମାଆଙ୍କୁ ମଧ୍ୟ ଉଦ୍ଧାର କରୁଛନ୍ତି, ଚାଲିଥିବ ଏଇଟା ନାରଦ ମୁନି ଭଗବାନଙ୍କ ଭକ୍ତିର ଅବତାର। ସିଏ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେତେବେଳେ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି ସେତେବେଳେ ନାରଦ ମୁନିକୁ ଜଣେ ଅବତାର ରୂପରେ କୁହାଯାଇଛି, କାରଣ ସେ ହେଉଛନ୍ତି ଭଗବାନଙ୍କର ଭକ୍ତି ଶକ୍ତି ଅବତାର। ତେଣୁ ଏଇ ନାରଦ ମୁନି କେତେ ଉଦ୍ଧାର କରିଛନ୍ତି, କେତେ ପାପୀ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି, ତେଣୁ ଆମମାନଙ୍କୁ ମଧ୍ୟ ଉଦ୍ଧାର କରୁଛନ୍ତି ନାରଦ ମୁନି। ତେଣୁ ଆଜି ତାଙ୍କର ମାଆଙ୍କୁ ଏଇ ଭଗବାନଙ୍କ କଥା କହୁଛନ୍ତି, ଭଗବାନ କଥା ଯେତେବେଳେ କହୁଛନ୍ତି ଏଇ ଯେଉଁ 36,000 ବର୍ଷ କାଳ ରହିଲେ ତପସ୍ୟା କରୁଥିଲେ ମାଆଙ୍କ ଗର୍ଭରେ, ସେ 36,000 ବର୍ଷ କାଳ ଧରି ରହିଥିଲେ, ଆମେ ଚିନ୍ତା କରିପାରିବା ନାହିଁ କେମିତି ହେଲା। ଇଏ ନାରଦ ମୁନିଙ୍କର କୃପା, ଭକ୍ତଙ୍କର କୃପାରେ ପଙ୍ଗୁ ଲଙ୍ଘେ ଗିରି, ପଙ୍ଗୁ ଜଣେ ବ୍ୟକ୍ତି ଗିରିକୁ ଲଙ୍ଘିଯିବ। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ଜନ୍ମ ହେଲେ ପ୍ରହ୍ଲାଦ ମହାରାଜ, ଏଇଭଳି ଭାବରେ ହିରଣ୍ୟକଶିପୁ ଯେତେବେଳେ ତପସ୍ୟା କରୁଥିଲେ ଏଭଳି ତପସ୍ୟା କଲେ ଦେବତାମାନେ ଭୟ କରିଗଲେ, ତାଙ୍କର ଆସନ ଟଳମଳ ହେବା ପାଇଁ ବସିଲା। ଏଭଳି ତୀବ୍ର ତପସ୍ୟା କରିଥିଲେ କିନ୍ତୁ କ'ଣ ମୂଲ୍ୟ ହେଲା? ଏଭଳି ଭାବରେ ତପସ୍ୟା କଲେ ବ୍ରହ୍ମା ଆସିଲେ ବର ଦେବା ପାଇଁ, ପୁତ୍ର କ'ଣ ଚାହୁଁଛ ବର? ପ୍ରଥମେ ଜାଣିପାରିଲେ ନାହିଁ କେଉଁଠି ଅଛନ୍ତି, ଖାଲି ଶବ୍ଦ ଶୁଭୁଛି ନମଃ ବ୍ରହ୍ମଣ ଦେବା, ଏଭଳି ଭାବେ ବ୍ରହ୍ମାଙ୍କୁ ସେ ପ୍ରାର୍ଥନା କରୁଛନ୍ତି। ଏଇଭଳି ଭାବରେ ଦେଖିଲେ ଉଇ ହୁଙ୍କା ହେଇଯାଇଛି, ତା ଭିତରେ ଶବ୍ଦ ଆସୁଛି, ବ୍ରହ୍ମା ସବୁ ଜାଣନ୍ତି। ତେଣୁ ତାଙ୍କର କମଣ୍ଡଳୁ ଜଳ ଟିକେ ଛିଞ୍ଚି ଦେଲେ ସେ ବାହାରି ପଡ଼ିଲେ, ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଇଗଲେ ହିରଣ୍ୟକଶିପୁ। ତେଣୁ ହିରଣ୍ୟକଶିପୁ କହିଲେ, ବ୍ରହ୍ମା କ'ଣ ବର ମାଗୁଛ, କ'ଣ ବର ମାଗୁ, କାହିଁକି ଏତେ ତପସ୍ୟା କରୁଛ? ତୁମ ଭଳି ଏତେ ତପସ୍ୟା ପୂର୍ବରୁ କେହି କରିନଥିଲେ କି ପରେ କେହି କରିପାରି ନାହିଁ, ଏଭଳି ଆବଶ୍ୟକତା ନାହିଁ ତପସ୍ୟାର। ତେଣୁ କ'ଣ ବର ମାଗୁଛ ମାଗ, ପ୍ରଭୁ ଅମର ହେବା ପାଇଁ ଚାହୁଁଛି ନା, ସେଇଟା ମୁଁ ଦେଇପାରିବି ନାହିଁ, ଆଉ କ'ଣ ବର ଅଛି ନା, ଆଉ କ'ଣ ବର ନେବ ନା, ହଁ ପ୍ରଭୁ ଦିଅନ୍ତୁ ବର ନା କ'ଣ। ଏଇ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। କହୁଛନ୍ତି ପ୍ରଭୁ, ଯଦି ଯଦି ଦାସ୍ୟ ଆସି ଯଦି ମୋତେ ଦେବା ପାଇଁ ଚାହୁଁଛନ୍ତି, ବର ଦେବା ପାଇଁ ଚାହୁଁଛନ୍ତି, ଯଦି ଦାସ୍ୟ ଆସି ଅଭିମତାନ ବରାନ୍ମେ ବରଦୋତ୍ତମ ଭୂତେଷୁ ତତ୍ ବିଶିଷ୍ଟଭ୍ୟୋ ମୃତ୍ୟୁର୍ ମା ଭୂ ମମ ପ୍ରଭୁ। ପ୍ରଭୁ ଆପଣ ଯଦି ବର ଦେବେ, ହିରଣ୍ୟକଶିପୁ ଚିନ୍ତା କରୁଛନ୍ତି ବ୍ରହ୍ମାଙ୍କୁ କେମିତି ଠକିବି, ଏ ବନ୍ଧୁଶିବର ଲକ୍ଷଣ ଏଇଭଳି ଭାବେ ଠକିବା ପାଇଁ ମନ କରୁଛି। ବ୍ରହ୍ମା କହିଲେ ମୁଁ ଦେଇପାରିବିନି ଅମର ବର, କିନ୍ତୁ ସେ କହିଲେ ମୁଁ କେମିତି ଠକିବି, ଅମର ବର କେମିତି ପ୍ରାପ୍ତ ହେବି? କହିଲେ ଠିକ୍ ଅଛି, ଏଇଟା ଦିଅନ୍ତୁ ମୋତେ, ଆପଣ ଯେଉଁ ସୃଷ୍ଟି କରିଥିବା ଜୀବମାନଙ୍କ ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ ନା, ତଥା ଏଇଭଳି ଭାବେ କହି ଯାଇକିରି ଯିବା ପାଇଁ ବସନ୍ତି। ପ୍ରଭୁ ଆଉ ଗୋଟେ ବର ଅଛି ନା କ'ଣ, ନା ତର ବହି ଦିବା ନକ୍ତ ମନ୍ୟସ୍ମାଦ ବିଚାର ବିଧି ନ ଘୁମଉ ନା ଅମ୍ବରେ ମୃତ୍ୟୁ ନ ନରେ ନ ମୃଗେଇ ରପି। ବ୍ରହ୍ମା ଚିନ୍ତା କରୁଛନ୍ତି, ମୃତ୍ୟୁ ମୃତ୍ୟୁ ସ୍ୱତଃପି କ'ଣ ସମ୍ଭବ, ମୃତ୍ୟୁ ସ୍ୱୟଂ ଆସିବ, ଆୟୁଷ ପୂର୍ବରେ ଜଣେ ମୃତ୍ୟୁବରଣ କରିବ, ଯାହା ତ ସେ ଯିବ ମୃତ୍ୟୁ। ତେଣୁ ଏଇ ବରଟି ମାଗିଲେ, ପ୍ରଭୁ ମୁଁ ଦିନରେ ମରିବି ନାହିଁ କି ରାତିରେ ମରିବି ନାହିଁ, କାହା ଅନ୍ୟ ଦ୍ୱାରା ଅନ୍ୟ ଦ୍ୱାରା ମରିବି ନାହିଁ, ବା ଅନ୍ୟ କୌଣସି ଆୟୁଧ ଦ୍ୱାରା ମରିବି ନାହିଁ, ଭୂମିରେ ମରିବି ନାହିଁ କି ଆକାଶରେ ମରିବି ନାହିଁ, ଏବଂ ମନୁଷ୍ୟ ଦ୍ୱାରା ମରିବି ନାହିଁ କି ମୃଗ ଦ୍ୱାରା ମରିବି ନାହିଁ, ପଶୁ ଦ୍ୱାରା ମରିବି ନାହିଁ, କାରଣ ତାଙ୍କର ଭାଇ ହିରଣ୍ୟାକ୍ଷକୁ ଭଗବାନ ଶୁକର ରୂପରେ ଆସି ହତ୍ୟା କରିଥିଲେ। ଏଇଭଳି ଭାବରେ କହିଲେ ବ୍ରହ୍ମା, କହିଲେ ତଥା ଯିବା ପାଇଁ ବସନ୍ତି, କହୁଛି ପ୍ରଭୁ ଆଉ ରହିଛି କି ସରି ନାହିଁ, ତାହେଲେ କ'ଣ ଦରକାର ନା, ବେଶୁ ଭୀର ବା ବସୁମତ ଭୀର ବା ସୁରାସୁର ମହୌରଘେଇ ଅପ୍ରତିଦ୍ୱନ୍ଦ୍ୱତା ଯୁଦ୍ଧେ ଐକ୍ୟପତ୍ୟଙ୍କ ଦେହିନା। ପ୍ରଭୁ ଆଉ ମୁଁ କୌଣସି ବେଶୁଭି ଜୀବନ୍ତ ବି ଅସୁ, ଯାହାର ମୃତ୍ୟୁ ଯାହାର ଅସୁ ପ୍ରାଣବାୟୁ ନାହିଁ, ବା ମୃତ୍ୟୁ ବସ୍ତୁ ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ, ବା ଅସୁମତ ଭି ବା ଯେଉଁମାନଙ୍କ ଜୀବନ୍ତ ବ୍ୟକ୍ତି ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ, ସୁରାସୁର ମହୋରଗୀ ଦେବତାମାନେ ଅସୁରମାନେ ବଡ଼ ବଡ଼ ସର୍ପମାନେ, ଏବଂ କାହା ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ, ଖାଲି ମୃତ୍ୟୁବରଣ କରିବି ନାହିଁ ତା ନୁହଁ, ଆହୁରି ଦିଅନ୍ତୁ କ'ଣ ନା, ଅପ୍ରତିଦ୍ୱନ୍ଦ୍ୱତା ଯୁଦ୍ଧେ ମୋର ସହିତ ଯୁଦ୍ଧରେ କେହି ସମା ହେଇପାରିବେ ନାହିଁ, ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ, ଐକ୍ୟ ପ୍ରତ୍ୟଙ୍ଗ ଦେଇନା ଐକ୍ୟ ଏକ ତ୍ରିଲୋକର ମୁଁ ସମ୍ରାଟ ବିଜେନ୍ତି ଏକ ବ୍ରହ୍ମା ଦ୍ୱିତୀୟ ନାସ୍ତି, ସେହିଭଳି ଭାବରେ ମୁଁ ଐକ୍ୟ ପ୍ରତ୍ୟଙ୍ଗ ପ୍ରଦାୟତାନ ମୋତେ ଦିଅନ୍ତୁ। ବ୍ରହ୍ମା କହିଲେ ତଥାସ୍ତୁ, କହିକି ଚାଲିଗଲେ ବ୍ରହ୍ମା। ଏହିଭଳି ଭାବରେ ବ୍ରହ୍ମା ଚାଲିଗଲା ପରେ ପାୱାର କରପ୍ଟ ଆବସଲ୍ୟୁଟ୍, ପାୱାର କରପ୍ଟ ଆବସଲ୍ୟୁଟ୍। ଆମ ପାଖରେ ଯଦି କିଛି ଅଧିକା ବଳ ହେଇଗଲା ଆମେ କ'ଣ କରିବା, ଭଗବାନର ଭକ୍ତମାନେ ସେ ବଳକୁ ଭଗବାନଙ୍କ ସେବାରେ ନିଯୁକ୍ତ କରନ୍ତି, ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ ଭୌତିକ ଜଗତ ଧ୍ୱଂସ କରିବା ପାଇଁ ବ୍ୟବହାର କରନ୍ତି। ଇଏ ହେଉଛି ଦେବତା ଏବଂ ଅସୁରମାନଙ୍କ ଭିତରେ ତଫାତ ହେଉଛି ଏଇଟା। ତେଣୁ ଇଏ ଅସୁର ଏତେ ବଡ଼ ପାଇଗଲା, ବହୁତ ଜାଜୁଲ୍ୟମାନ ହେଇକି ସୁନା ଭଳି ଶରୀର ଆସିଲା, ବହୁତ ସୁନ୍ଦର ଦେଖିବା ପାଇଁ, ଏଭଳି ଭାବରେ ସବୁ ଆରମ୍ଭ କଲା, ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି କଲା, ଉତ୍ପାଦ ଏବେ ସୃଷ୍ଟି କଳ୍ପତେ ସବୁ ଯେଉଁ ରହିଛି ଶାସ୍ତ୍ରବିଧି ଉଲ୍ଲଙ୍ଘନ କରି ସବୁ କାର୍ଯ୍ୟ କରିବା ପାଇଁ ଆରମ୍ଭ କଲା, ଆଉ କିଏ ତା ଉପରେ କେହି ନାହାନ୍ତି, ବ୍ରହ୍ମା ବିଷ୍ଣୁ ଶିବଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ 33 କୋଟି ଯେଉଁ ରହିଛନ୍ତି 32 କୋଟି 99,99,997 ଦେବତାମାନେ ତାର ସେବା କରିଥିଲେ, ନାରଦ ମୁନି ଯେତେବେଳେ କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କ କଥା, କହିଲେ ମୁଁ ମଧ୍ୟ ତାଙ୍କର ଗୁଣଗାନ କରୁଥିଲି, ହିରଣ୍ୟକଶିପୁଙ୍କର ଗୁଣଗାନ କରୁଥିଲି, ଏଇଭଳି ଭାବରେ କଥା ହେଇଛି। ତେଣୁ ସମସ୍ତେ ଆସି ତାର ସେବା କରୁଥିଲେ। କୌଣସି ଚାଷବାସ ନ ହେଇକିରି ବାର ମାସ ସବୁ ପୃଥିବୀ ଫଳ ପ୍ରଦାନ କରୁଥିଲା, ସବୁ ଉତ୍ପନ୍ନ ଦେଉଥିଲା। ରତ୍ନାକର ଯେଉଁ ରହିଛନ୍ତି ସମୁଦ୍ର, ତାଙ୍କ ଗର୍ଭରେ ରତ୍ନ ସବୁ ରଖିଥିଲେ, ତାଙ୍କୁ କୁଳରେ ଆଣି ଦେଇ ଯାଉଥିଲେ। ସେଇଭଳି ଭାବରେ ସବୁ ରହିଛି, ସମସ୍ତେ ସବୁ ଥରହର ହେଉଥିଲେ ହିରଣ୍ୟକଶିପୁର। ଏଇଟା କହିବେ ଆମେ ଶୁଣିବା, ଏଇଭଳି ଭାବରେ ସମସ୍ତ ତ୍ରିଜଗତକୁ ସେ ଜୟ କରିଥିଲେ। ଏଇଭଳି ଭାବରେ ଅବସ୍ଥାର କଥା, ତାଙ୍କର ପୁତ୍ର ପ୍ରହ୍ଲାଦ ଯେତେବେଳେ ଜନ୍ମ ହେଲେ, ପ୍ରହ୍ଲାଦ ଯେତେବେଳେ ଜନ୍ମ ହେଲେ ହିରଣ୍ୟକଶିପୁ ଦେଖିଲା, ଇଏ ଗୋଟେ ଜଡ଼ଟେ ଜନ୍ମ ହେଲା, ଚାରି ପୁତ୍ର, ଇଏ କନିଷ୍ଠ ପୁତ୍ର, ଇଏ ଜନ୍ମ ହେଲା। ସେ ଯେତେବେଳେ ଆସିଲେ ସେଇ ସମୟରେ ମାତୃଗର୍ଭରୁ ଆସିଲେ, 36,000 ବର୍ଷ କାଳ ରହିଲେ ମାଆଙ୍କ ଗର୍ଭରେ। ତେଣୁ ଯେତେବେଳେ ଜନ୍ମ ହେଲେ ସେ କିଭଳି ଭାବରେ ରହୁଥିଲେ, ନ୍ୟସ୍ତ କ୍ରୀଡ଼ାନକ ବାଳୋ ଜଡ଼ବର୍ତ୍ତନ ମନସ୍ତୟା କୃଷ୍ଣ ଗ୍ରହ ଗୃହୀତାତ୍ମା ନ ବେଦ ଜଗଦୀଶମ। ସେ ଭାବୁଥିଲେ ଏ ପାଗଳ ପିଲାଟା, ପାଗଳଟା ଜନ୍ମ ହେଲା, ମେଣ୍ଟାଲି ରିଟାର୍ଡ଼େଡ଼, ଏଇଭଳି ଭାବରେ ରହିଥିଲେ। କିଭଳି ଭାବରେ କୌଣସି ଖେଳାଖେଳି କରୁନଥିଲେ। ପିଲାମାନେ କହିଲେ, ସାଧାରଣତଃ ପିଲାମାନେ କହିଲେ ଖେଳିବା ପାଇଁ ତାଙ୍କର ଆସକ୍ତି ରହିଛି। ଆମେ ଶୁଣି ଆଜି ସକାଳେ କହୁଥିଲେ ଅମାୟ ପ୍ରଭୁ, 5 ବର୍ଷର ଯେତେବେଳେ ହୋଇଥିଲେ ତାଙ୍କର ସାଙ୍ଗ ବାଳକମାନଙ୍କୁ ସେ ଶିକ୍ଷା ଦେଉଥିଲେ, ନ୍ୟସ୍ତ କ୍ରୀଡ଼ା ନଖ ବାଳୋ ଜଡ଼ବତ୍ ତନ୍ ମନସ୍ତୟା। ଜଡ଼ବତ୍ କହିଲେ ପାଗଳ ଭଳି ସେ ରହିଥିଲେ, କିଏ ଜାଣିପାରିବନି, ଜଣେ ସୁସ୍ଥ ମନୁଷ୍ୟ ବୋଲି, ମେଣ୍ଟାଲି ରିଟାର୍ଡ଼ ବୋଲି ଭାବୁଥିଲେ। ଦିବ୍ୟାଙ୍ଗ, ବର୍ତ୍ତମାନ ସରକାର ଯେଉଁ କହୁଛନ୍ତି ଦିବ୍ୟାଙ୍ଗ, ସେଇଭଳି ଭାବରେ ଥିଲେ ସିଏ। ଏବଂ କ'ଣ ତାଙ୍କର ମନର ଭାବଟା, ଏଇଟାକୁ ନାରଦ ମୁନି କହୁଛନ୍ତି, ଯଦିଓ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଏବଂ ସେହି କଥା ନୈମିଷାରଣ୍ୟରେ ସୁଖ ଗୋସ୍ୱାମୀ ସୈନିକ ସୌନକା ଋଷିମାନେ କହୁଛନ୍ତି, ଏବଂ ସେହି କଥା ପରମ୍ପରାରେ ଆମେ କହୁଛେ, କିନ୍ତୁ ମୂଳ ବକ୍ତା ହେଉଛନ୍ତି ନାରଦ ମୁନି, ଯୁଧିଷ୍ଠିର ମହାରାଜ କହୁଛନ୍ତି। ତେଣୁ ସେ କହୁଛନ୍ତି କୃଷ୍ଣ ଗ୍ରହ ଗୃହୀତ ଆତ୍ମା, ତାଙ୍କର ଭାବ କ'ଣ ନା, ସେ ମନରେ ସବୁବେଳେ ଭଗବାନଙ୍କର ଚିନ୍ତା କରୁଥିଲେ, ଅନ୍ୟ କିଛି ଚିନ୍ତା କରୁନଥିଲେ। ଶ୍ରବଣ 9 ଯେଉଁ ଭକ୍ତିର ଅଙ୍ଗ ରହିଛି, ତାହାର ଆଚାର୍ଯ୍ୟ ହେଉଛନ୍ତି ଇଏ। ସେ ଶ୍ଳୋକଟି ପ୍ରହ୍ଲାଦ କହିଛନ୍ତି, 5ମ ଅଧ୍ୟାୟରେ ସେଟା କଥା ଆସିବ। ତେଣୁ ଏହିଭଳି ଭାବରେ ସେ ଯେଉଁ ରହିଛନ୍ତି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ, ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥିଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଇଏ ଆମେ କୀର୍ତ୍ତନ କଲେ, କିନ୍ତୁ କୀର୍ତ୍ତନ କଲେ ମଧ୍ୟ ସ୍ମରଣରେ ମଧ୍ୟ ଏଇ ରାମକୁ ନେଇପାରିବା ଆମେ। ତେଣୁ ପ୍ରହ୍ଲାଦ ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥିଲେ, ସ୍ମରଣ କରୁଥିଲେ। ତେଣୁ ଯେମିତି ଯେ ଲାଗିବ, ଇଏ ଗୋଟେ ଭୂତ ଲାଗିଛି ତାଙ୍କୁ, ନ ବେଦ ଜଗଦୀଶ୍ୟମ, ସେ ଜାଣିପାରୁନଥିଲେ କରୋନା ହେଲା କି କ'ଣ ହେଲା। ଯେମିତି ବର୍ତ୍ତମାନ ମଧ୍ୟ ବହୁତ ରହିଛନ୍ତି ଆମର, ବର୍ତ୍ତମାନ ମଧ୍ୟ ଏଇଭଳି ଭାବରେ ପ୍ରଭୁପାଦ ସମ୍ପ୍ରଦାୟରେ ବହୁତ ମହାନୁଭବ ସବୁ ରହିଛନ୍ତି, ବହୁତ କ'ଣ ଶ୍ରେଷ୍ଠ ଭାଗବତ ସବୁ ରହିଛନ୍ତି, ଯେଉଁମାନେ ଜାଣିପାରୁନାହାନ୍ତି କ'ଣ ହେଉଛି ଜଗତରେ, ଏତେ କରୁଣା ସବୁ ଲୋକମାନଙ୍କୁ ନେଇଗଲାଣି, କ'ଣ ହେଲାଣି କ'ଣ ହେଲାଣି, ସେମାନେ ସବୁ ଜାଣନ୍ତି ନାହିଁ, ଭଗବାନଙ୍କ ଚିନ୍ତାରେ ରହିଛନ୍ତି, ନିମଗ୍ନ ରହିଛନ୍ତି, ଜଗତରେ ଏଇଭଳି ଭାବ ରହୁଛି ସେମାନେ ଜାଣିପାରୁନାହାନ୍ତି। ତେଣୁ ପ୍ରହ୍ଲାଦ ମଧ୍ୟ ସେଇଭଳି ଭାବରେ ଜାଣିପାରୁନଥିଲେ। ଏମିତିକି ଆସିନ ପର୍ଯ୍ୟଟନ ଅସ୍ନନ୍ ଶୟାନ ଅପ୍ରପିବନ୍ ଡୁବନ୍ ନାନୁସନ୍ଧତ ଏଦାନି ଗୋବିନ୍ଦ ପରିଲମ୍ବିତ। ଭଗବାନଙ୍କ ଦ୍ୱାରା ସେ ଆଲିଙ୍ଗିତ ବେଳି ରହିଥିଲେ। ଆମର ମାଧବାନନ୍ଦ ପ୍ରଭୁ ଗୋଟେ ବହି ଲେଖିଛନ୍ତି, କୃଷ୍ଣ ଲିଙ୍ଗିତ ବିଗ୍ରହ, ଆମର ଶିଶୁପଦ ଗୌରବ ଗୋବିନ୍ଦ ସ୍ୱାମୀ ମହାରାଜଙ୍କ ବିଷୟରେ ଏଇଟା ବର୍ଣ୍ଣନା କରାଯାଇଛି। ଭଗବାନ ସବୁବେଳେ ତାଙ୍କ ହୃଦୟରେ ତାଙ୍କର ଭକ୍ତଙ୍କୁ ରଖନ୍ତି, ଭକ୍ତ ମଧ୍ୟ ସେଇଭଳି ଭାବରେ ତାଙ୍କ ହୃଦୟରେ ଭଗବାନଙ୍କୁ ରଖନ୍ତି ଆଲିଙ୍ଗନ। ଏବଂ ଯେଉଁମାନେ ଭାଗବତ ଶ୍ରବଣ କରିବେ, ତାଙ୍କ ହୃଦୟରେ ମଧ୍ୟ ଭଗବାନ ବନ୍ଧ ହେଇକି ରହିବେ, ଆଲିଙ୍ଗିତ ହେଇକି ରହିବେ। ଭାଗବତ ସପ୍ତମ ସ୍କନ୍ଧ, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏସବୁ କିଛି କହିଛନ୍ତି, ବ୍ୟାସଦେବ କହୁଛନ୍ତି। ଶୁଣ, ଯେଉଁମାନେ ଶୁଣିବେ ଭାଗବତ, ତାଙ୍କ ହୃଦୟରେ ଭଗବାନ ବନ୍ଧ ହେଇକି ରହିବେ। ଶୁଣ, କେବଳ ଶୁଣିବା ପାଇଁ ଆରମ୍ଭ କରିବା ମାନେ, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିଛନ୍ତି ତାଙ୍କ କଥା ଛାଡ଼ନ୍ତୁ। ଯଶ୍ୟାମ ଐଶ୍ୱର୍ୟମାଣାୟାମ କୃଷ୍ଣେ ପରମ ପୁରୁଷେ, ଭଗବାନ ପ୍ରତି ଭକ୍ତି ଆସିବ, ଏବଂ ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ବ୍ୟାସଦେବ ସେ ଯାହା କହିଛନ୍ତି, ସଦ୍ୟ ରୁଧିୟ ବରୁଧିୟ ତତ୍ର, ସାଙ୍ଗେ ସାଙ୍ଗେ ଭଗବାନ ଭାଗବତ ଶାସ୍ତ୍ର ଏଭଳି ସାଙ୍ଗେ ସାଙ୍ଗେ ଭଗବାନ ତାଙ୍କ ହୃଦୟ ଭିତରେ ବନ୍ଦୀ ହେଇଯିବେ, ଭାଗବତ ଶାସ୍ତ୍ର ଏଭଳି ରହିଛି। ତେଣୁ ଏହିଭଳି ଭାବରେ ପ୍ରହ୍ଲାଦ ମହାରାଜଙ୍କର ହୃଦୟ ଭିତରେ ଭଗବାନ ବନ୍ଧି ହେଇକି ରହିଥିଲେ। ଆସିନ ଯେତେବେଳେ ବସୁଛନ୍ତି, ଚଲାବୁଲା କରୁଛନ୍ତି, ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି, ଯେତେବେଳେ ଶୟନ କରୁଛନ୍ତି, ଯେତେବେଳେ ଜଳପାନ କରୁଛନ୍ତି, ଯେତେବେଳେ କଥା କହୁଛନ୍ତି, ନାମ ସମ୍ମତେ ଜାଣି ସେ ଜାଣିପାରନ୍ତି ନାହିଁ କିଭଳି ଭାବରେ କ'ଣ କରୁଛନ୍ତି ସେ। ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ ସେଇଟା କହିଛନ୍ତି, ସ୍ୱପନ ଶୋଷନ ପଳାପନ ବିସୃଜନ ଗୁଣମାନ ଉନ୍ମେଷ ନିମେଷନ ପାଇଁ ଇନ୍ଦ୍ରିୟାଣୀ ଇନ୍ଦ୍ରିୟାର୍ଥୀ ବର୍ତ୍ତନ୍ତି ଧାର ଏନ୍। ସେମାନେ କିଛି କରୁନାହାନ୍ତି, ସେମାନେ ସବୁ କରୁଥିଲେ ମଧ୍ୟ କିଛି କରୁନାହାନ୍ତି। କି ପ୍ରହ୍ଲାଦ ହେଉଛନ୍ତି ତାଙ୍କର ଉଦାହରଣ, ଯାହା କରୁଥିଲେ ମଧ୍ୟ ସେ ଜାଣି ସେଇଟା ପବନ ବାଡ଼େଇ ହେଇଯାଉଛି ବୋଲି ପବନ ବନ୍ଦ କରିଥିଲି, ସେଥିପାଇଁ ପବନ ବାଡ଼େଇ ହେଇଯାଉଛି। ହଁ ଦେଖନ୍ତୁ ଆଉ ନହେଲେ ପବନ ଦେଉଛି ତ ବାଡ଼େଇ ହେଇଯାଉଥିଲେ। ତେଣୁ ଏଇଭଳି ଭାବରେ ସେ ଚିନ୍ତା କରୁନଥିଲେ କ'ଣ ହେଉଛି, ଆମେ ଅନ୍ତତଃ ପକ୍ଷେ ଚିନ୍ତା କରିପାରୁଛୁ, ଆମେ ଖାଦ୍ୟ ଗ୍ରହଣ କରୁଛେ, ଶ୍ରୀ ଶ୍ରୀ ସୀତାରାମ ରତ୍ନ ହନୁମାନ ଯୋଉ କି ଯାଏ, କିନ୍ତୁ ସେ ଏଭଳି ଅବସ୍ଥାରେ ଥିଲେ ସେ ଜାଣିପାରୁନଥିଲେ ଖାଦ୍ୟ ଗ୍ରହଣ କରୁଛନ୍ତି କ'ଣ କରୁଛନ୍ତି କିଛି ଜାଣିପାରୁନଥିଲେ। ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ ସେଇଟା କହିଛନ୍ତି, ପ୍ରଳବନ ବିସୃଜନ ଗୁଣମାନ ଉନ୍ମେଷ ନିମିଷ ନଭି ଇନ୍ଦ୍ରିୟ, ଏଇ ସେ ଯାହା କଲେ ମଧ୍ୟ ସେ କିଛି କରୁନାହାନ୍ତି। ପ୍ରହ୍ଲାଦ ସେଇଭଳି ଭାବରେ ଥିଲେ, ଯେଉଁମାନେ ମହାନ ମାନେ ସେମାନେ ସେଇଭଳି ଭାବରେ, ଆମେ ତାଙ୍କୁ ବୁଝିପାରିବା ନାହିଁ। ଏ ଚୈତନ୍ୟ ଚରିତ ମୁଁ ତ ବର୍ଣ୍ଣନା କରାଯାଇଛି, ବୈଷ୍ଣବର କ୍ରିୟା ମୁଦ୍ରା ବିଜ୍ଞାନ ବୁଝାଏ, ଏତେ ବଡ଼ ବିଦ୍ୱାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି ସେମାନେ ବୁଝିପାରିବେ ନାହିଁ। ଏହିଭଳି ଭାବରେ ଥିଲେ, ତେଣୁ ପ୍ରହ୍ଲାଦ ହିରଣ୍ୟକଶିପୁ ଚିନ୍ତା କରୁଛନ୍ତି, ଏତେ ସବୁ ଇଏ ରହିଛି, ଆଚ୍ଛା ତାକୁ ପାଠ ପଢ଼ାଇବା ଦେଖିବା, ପଢ଼ିଲା ଆଉ କ'ଣ ଗ୍ରହଣ କରୁଛି କି ନାହିଁ କହିକି ପଢ଼ିବାକୁ ଛାଡ଼ିଲେ, ପିଲାମାନଙ୍କୁ କହିକି ପଢ଼ିବାକୁ ଛାଡ଼ିଲେ। ତାଙ୍କର ଗୁରୁ ହେଉଛନ୍ତି ଶୁକ୍ରାଚାର୍ଯ୍ୟ, ବିଶିଷ୍ଟ ବିଦ୍ୱାନ ବ୍ୟକ୍ତି, ଭାଗବତ କୁହାଯାଇଛି କବି ନା ଉଷନା କବି, ବିଦ୍ୱାନ ବ୍ୟକ୍ତିମାନଙ୍କ ଭିତରେ ସିଏ ହେଉଛନ୍ତି ଶୁକ୍ରାଚାର୍ଯ୍ୟ ଉଷନା। ସିଏ ନଥିଲେ ସେ ଯାଇଥିଲେ ତପସ୍ୟା କରିବା ପାଇଁ, ତାଙ୍କର ଦୁଇ ପୁତ୍ର ଥିଲେ ଷଣ୍ଢ ଏବଂ ଅମର୍କ, ତାଙ୍କର ଟୋଲ ଥିଲା, ତାଙ୍କ ପାଠ ପଢ଼ାଉଥିଲେ। ହିରଣ୍ୟକଶିପୁ ଛାଡ଼ିଦେଲେ ପୁଅକୁ, ଏଇ ହିରଣ୍ୟ କହିଦେଲେ ଆମ ପୁଅ ଯାଇଛି ତାକୁ ଟିକେ ପଢ଼େଇବ, ଏ ହରିଫରି ବିଷୟରେ କହିବ ନାହିଁ, ହରିଫରି ସବୁ ବନ୍ଦ କରିବ, ଏସବୁ ଶିକ୍ଷା ଦେବ ନାହିଁ। ବର୍ତ୍ତମାନ ଯେଉଁ ଶିକ୍ଷା ହିରଣ୍ୟକଶିପୁଙ୍କର ଶିକ୍ଷା, କ'ଣ ସେକୁଲାର କଣ୍ଟ୍ରି, ନୋ ଭଗବାନ, କୌଣସି ଧର୍ମ ନାହିଁ, ଧର୍ମ ନିରପେକ୍ଷ। ତେଣୁ ଏହିଭଳି ଭାବରେ ଶିକ୍ଷା ଦେଲେ ହିରଣ୍ୟ ଷଣ୍ଢ ଏବଂ ଅମର୍କ ମଧ୍ୟ ଆଜ୍ଞା ଠିକ୍ ଅଛି କହିକି, ଯେଉଁ ଆଜ୍ଞା କହିକି ଶିକ୍ଷା ଦେଉଛନ୍ତି, ହରିବିହୀନ ଶିକ୍ଷା ଦେଉଛନ୍ତି। ଭାଗବତ ଆରମ୍ଭରେ ନାରଦ ମୁନି ସେଇଟା କହୁଛନ୍ତି, ବ୍ୟାସଦେବଙ୍କୁ, ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିକି ମଧ୍ୟ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ, ତାହାର କାରଣ ନାରଦ ମୁନି କହୁଛନ୍ତି, ନାଗଚିତ୍ରପଦଂ ହରିର୍ଦ୍ଦେଶୋ ଜଗତ୍ ପବିତ୍ରଂ ପ୍ରଗୃଣୀତ କରିଛି ତଦ୍ବାୟସଂ ତୀର୍ଥମ ଉଷନ୍ତି ମାନସା ନ ଯତ୍ର ହଂସା ନିରମନ୍ତି ଶିକ୍ଷା। ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ, ସୁତ ଗୋସ୍ୱାମୀ ଦୁଇଥର କହିଛନ୍ତି, ତିନୋଟି ଶ୍ଳୋକକୁ ଦୁଇଥର କହିଛନ୍ତି। ତେଣୁ ସେ କହୁଛନ୍ତି, ଯେତେ ବଡ଼ ଆମର ବର୍ତ୍ତମାନ ଜଗତରେ ଆମେ କେତେ ବିଦ୍ୟା ରହିଛି, କେତେ କ'ଣ ରହିଛି, କିନ୍ତୁ ହରିଙ୍କର ବିଦ୍ୟା ନାହିଁ, ହରି ଟେକ୍ନୋଲୋଜି ନାହିଁ, ଆଉ ସବୁ ଟେକ୍ନୋଲୋଜି ରହିଛି, କିନ୍ତୁ ସେଇଟା ହେଉଛି ବାୟସମ ତୀର୍ଥ ମୁସନ୍ତି ମାନସା, ସେଇଟା ହେଉଛି କାକଙ୍କର ତୀର୍ଥ। ତେଣୁ ସେଇଭଳି ଭାବରେ ଇଏ ମଧ୍ୟ କାହୁ କାହୁ ବୋଲି କହି ବହୁତ ଶିକ୍ଷା ଦେଉଥିଲେ ଷଣ୍ଢ ଏବଂ ଅମର୍କ, କିନ୍ତୁ ପ୍ରହ୍ଲାଦ କାହିଁକି ସେଇଟା ଶୁଣି, ନ ଯତ୍ର ହଂସା ନିରମନ୍ତି ଶିକ୍ଷା, ହଂସମାନେ ସେଥିରେ ଆନନ୍ଦିତ ହେବେ ନାହିଁ, ହଂସ ସ୍ୱଭାବ ବ୍ୟକ୍ତିମାନେ ଏ ଭାଗବତମରେ ଆନନ୍ଦିତ ହେବେ। ତେଣୁ ସେ ଏଇଭଳି ଭାବରେ ଶୁଣୁଥିଲେ, କିଛି କହୁନଥିଲେ, କିଛି ଭଗବାନ ଚିନ୍ତା କରୁଥିଲେ, ସବୁବେଳେ ଭଗବାନ ଚିନ୍ତା କରୁଥିଲେ। ଭଗବତ ଗୀତାରେ ଭଗବାନ ମଧ୍ୟ କହିଲେ, ମା ମନସ୍ମର ଯୁଦ୍ଧଚ, ତୁମେ ଯାହା କରୁଛ କର, ମୋତେ ସ୍ମରଣ କର। ତେଣୁ ପ୍ରହ୍ଲାଦ ସ୍ମରଣର ଆଚାର୍ଯ୍ୟ, ସବୁବେଳେ ସ୍ମରଣ କରୁଥିଲେ, କିନ୍ତୁ ଯାହା ଶୁକ୍ରା ଯେଉଁ ଷଣ୍ଢ ଅମର କହୁଥିଲେ ସେ ଯାହା ପଚାରୁଥିଲେ ସବୁ କହିଦେଉଥିଲେ, ସବୁ କହିଦେଉଥିଲେ। ତେଣୁ ଷଣ୍ଢ ଏବଂ ଅମର ଭାବିଲେ, ଇଏ ଭଲ ଟପର ହେବ, ବୋଧେ ଆଇଏଏସ୍ ଟପର ଯାଇକରି ନେଇକି ଛାଡ଼ିଲେ ପିତାଙ୍କ ପାଖରେ ପିତା ପଚାରିଲେ ପୁତ୍ର ପାଠ ପଢ଼ୁଛୁ ଠିକ ଭାବରେ ନା ହଁ ପଢ଼ୁଛୁ କ'ଣ ପଢ଼ୁଛୁ ଟିକେ କହିବ ତ ଦେଖିବା ତେଣୁ ସେ କହିବାକୁ ଆରମ୍ଭ କଲେ ହଁ ରିଭଲ୍ୟୁସନ୍ ଆସିଗଲା ହିରଣ୍ୟକଶିପୁ ଆଜି ପର୍ଯ୍ୟନ୍ତ ଏତେ ଶିକ୍ଷା ଏତେ ସବୁ ପାଇଥିଲେ ଶକ୍ତି ପାଇଥିଲେ କେହି ତାଙ୍କ ବିରୁଦ୍ଧରେ କଥା କହିପାରୁନଥିଲେ ପ୍ରହ୍ଲାଦ ମହାରାଜ ଛୋଟ ପିଲା 5 ବର୍ଷର ବାଳକ ଚ୍ୟାଲେଞ୍ଜ କଲେ ତାଙ୍କୁ କହୁଛନ୍ତି ତତ୍ସାଧୁମାନି ଅଶ୍ରବର୍ତ୍ତ ଦେହିନା ସଦା ସମୁଦ୍ର ବିଘ୍ନ ଧିଆମ ସଂପ୍ରହାତ ଏତ୍ୱାତ ପାତମ ଗୃହମନ୍ଦ କୋପମ ବନଙ୍ଗତ ହରିମାଶ୍ରୟ କହୁଛନ୍ତି ଇଏ ହେଉଛି ମୁଁ ଏଇ ଶିକ୍ଷା ହେଉଛି ଶ୍ରେଷ୍ଠ ଶିକ୍ଷା ଏଇଟା ତାଙ୍କର ଗୁରୁମାନେ ଦେଇନଥିଲେ ଗୁରୁମାନେ ଦେଇନଥିଲେ କିନ୍ତୁ ତାଙ୍କର ଗୁରୁ ହେଉଛନ୍ତି ନାରଦ ମୁନି ତେଣୁ ସେ କହିଲେ ସେଇଟା ଏଇଟା ହେଉଛି ଶ୍ରେଷ୍ଠ ଶିକ୍ଷା କ'ଣ ନା ଗୃହମନ୍ଦ କୋପମ ଗୃହ ଭିତରେ ରହିକରି ଭଗବାନଙ୍କର ଭଜନ କରୁନାହାନ୍ତି କେମିତି ଧନ ରୋଜଗାର ହେବ କେମିତି କୁଟୁମ୍ବ ଭରଣ ପୋଷଣ କରିବା ଏଇଥିରେ ସମୟ ବିତି ଯାଉଛି ଶତକଡ଼ା 99 ଭାଗ ଲୋକ ତାହା ହିଁ କରୁଛନ୍ତି ଭାଗବତମର ଆରମ୍ଭରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସେ କଥା କହିଥିଲେ ଯେଉଁଟା କରିବା କଥା ନୁହଁ ତାହା ହିଁ କରୁଛନ୍ତି ଲୋକମାନେ ଆଉ କ'ଣ କହିବା ତେଣୁ ଏହିଭଳି ଭାବରେ କହୁଛନ୍ତି ଯେ ଯେଉଁମାନେ ଏହିଭଳି ଭାବେ ଗୃହ ରୂପକ ଅନ୍ଧକୂପ ଆମେ ସବୁ ଅନ୍ଧକୂପରେ ରହିଛେ ବା ଯେଉଁମାନେ ଗୃହରେ ରହିଛନ୍ତି ବା ଯେଉଁମାନେ ଭଗବାନ ଭଜନ କରୁନାହାନ୍ତି ସେ ବ୍ରହ୍ମଚାରୀ ହୁଅନ୍ତୁ ଗୃହସ୍ଥ ହୁଅନ୍ତୁ ବାନପ୍ରସ୍ଥ ହୁଅନ୍ତୁ ବା ସନ୍ନ୍ୟାସୀ ହୁଅନ୍ତୁ ଭଗବାନଙ୍କୁ ଭଜନ କରୁନାହାନ୍ତି ମାନେ ସେ ଅନ୍ଧକୂପ କିନ୍ତୁ ଏଇଟାକୁ ଅନ୍ୟମାନେ ଜାଣିପାରିବେ ନାହିଁ ଅନ୍ଧକୂପରେ ଯେଉଁମାନେ ଜାଣୁଛନ୍ତି ଆମେ କେମିତି ଉଦ୍ଧାର ହେବା ଯେଉଁ ଡାକୁଛନ୍ତି ଆକୁଳ ଭାବରେ ଡାକୁଛନ୍ତି କିନ୍ତୁ ସେଇଟା କେହି ଶୁଣିପାରିବେ ନାହିଁ ସେଇଟା ସାଧୁଗୁରୁମାନେ ହିଁ ଶୁଣନ୍ତି ଆଉ କେହି ଶୁଣିପାରନ୍ତି ନାହିଁ ତେଣୁ ସାଧୁଗୁରୁମାନେ ଆସିକରି ଆମକୁ ଉଦ୍ଧାର କରିବାର ବ୍ୟବସ୍ଥା କରନ୍ତି ଆମର ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜ କଥା କହୁଥିଲେ ସାଧୁ ଗୋଟିଏ ଦୌଡ଼ିର ରସିର ଗୋଟିଏ ମୁଣ୍ଡକୁ ଭଗବାନ ପାଖରେ ରହିଛି ଆଉ ସେ ପଠେଇଛନ୍ତି ଆଙ୍କୁ ଆଉ ଗୋଟେ ମୁଣ୍ଡ ଦେଇଛନ୍ତି ଗୁରୁଙ୍କୁ ଆଉ ଗୋଟେ ପଟ ସେ ଗୁରୁ ପକାନ୍ତି ସେ କୂଅ ଭିତରେ ଅନ୍ଧକୂପ ଭିତରେ କହନ୍ତି ଏ ବାପା ଏଇଟାକୁ ଧର ଛାଡ଼ିବୁ ନାହିଁ କହନ୍ତି ନା ଗୁରୁ ଗ୍ୟାଲନ 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 ଅଫ୍ ସ୍ପିରିଚୁଆଲ ବ୍ଲଡ୍ ଖର୍ଚ୍ଚ କରନ୍ତି ତାଙ୍କ ଶିଷ୍ୟଙ୍କୁ ଉଦ୍ଧାର କରିବା ପାଇଁ କିନ୍ତୁ ଶିଷ୍ୟ ଚିନ୍ତା କରୁଛି ହେ ସତରେ କ'ଣ ଉଦ୍ଧାର ହେବି କହି ଛାଡ଼ିଦେଉଛି ଛାଡ଼ିଦେଲା ମାନେ ପୁଣି ପଡ଼ିବ ହତ ଭାଗା ଏଇଭଳି ଭାବରେ କଥା ରହିଛି ତେଣୁ ଏଇଭଳି ଭାବରେ ଏ ଗୃହ ଅନ୍ଧକୂପକୁ ତ୍ୟାଗ କରିକିରି ବନଙ୍ଗତ ଧରିମା ଆଶ୍ରୟ ବଣକୁ ଯାଇକିରି ଭଗବାନଙ୍କର ଆଶ୍ରୟ ନେବା ପାଇଁ କହୁଛନ୍ତି ହରିମା ଆଶ୍ରୟ ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା ଏଇଟା ଶ୍ରେଷ୍ଠ ଶିକ୍ଷା ହରି କିଏ ହରି କିଏ ନା ସିଏ ହେଉଛନ୍ତି ଭଗବାନ ସର୍ବଶକ୍ତିମା ନା ସେଥିରେ ମୋଠାରୁ ଆଉ କିଏ ଶକ୍ତିମାନ ଅଛନ୍ତି ଯେତେ ଏ ଶିକ୍ଷା କିଏ ଦେଲେ ଯାଇକିରି ଷଣ୍ଢ ଏବଂ ଅମରକୁ ଆଖି ଦେଖେଇବେ ଷଣ୍ଢ ଏବଂ ଅମରକୁ ଥରିବା ପାଇଁ ଆରମ୍ଭ କଲେ କହିଲେ ଆଜି ଜୀବନ ଗଲା କହିଲେ କହିଲେ ସରକାର ଆମେ ଶିକ୍ଷା ଦେଇନାହୁଁ ଆମେ ଶିକ୍ଷା ଦେଇନାହୁଁ ଇଏ ଏଇଟାକୁ ଆମେ ଦେଇନାହୁଁ ନା ତମେ ଜାଣିପାରୁନାହୁଁ ତମ ଅଜାଣତରେ ତମେ ଶିକ୍ଷା ନଦେଲେ ମଧ୍ୟ ତମ ଅଜାଣତରେ ବୈଷ୍ଣବମାନେ ଆସିକରି ଶିକ୍ଷା ଦେଇଛନ୍ତି ବି କେୟାରଫୁଲ ଜଗିକି ରହିବ ସିକ୍ୟୁରିଟି ବଢ଼େଇ ଦିଅ ଯେମିତି କୌଣସି ବୈଷ୍ଣବ ପ୍ରବେଶ ନ କରିପାରିବ ଏଇଭଳି ଭାବରେ କହି ପିଲାକୁ ଛାଡ଼ିଦେଲେ ଛୋଟ ପିଲା ଏଇଭଳି ଭାବରେ କହି ଦେଖିବା ତାର ଶିକ୍ଷା ବୁଦ୍ଧି ଟିକେ ଉନ୍ନତ ହେଲେ ଠିକ୍ ଭାବରେ ଠିକ୍ ଶିକ୍ଷା କରିବ ମୁଁ ହେଉଛି ଭଗବାନ ମୋର ସବୁ ଶକ୍ତି ରହିଛି ମୋ ଠାରୁ କିଏ ଉନ୍ନତ ଅଛନ୍ତି ଆମେ ଶୁଣିବା ଅଷ୍ଟମ ଅଧ୍ୟାୟରେ ସେ କଥା କହିବେ ତେଣୁ ଏଇଭଳି ଭାବରେ କହିକିରି ରାଜା ନେଇଗଲେ ଷଣ୍ଢେ ଅମରକୁ କହିଲେ ପୁତ୍ର ତେତେ ଶିକ୍ଷା କିଏ ଦେଲେ ଶିକ୍ଷା କିଏ ଦେଲେ ତେଣୁ କହିଲେ ଦୈତ୍ୟ ଚନ୍ଦନ ମାନେ ତମେ ହେଉଛ କଣ୍ଟକ ଦ୍ରୁମ ଦୈତ୍ୟ ରୂପକ ଚନ୍ଦନ ମନରେ ତମେ ଗୋଟେ କଣ୍ଟକ ଦ୍ରୁମ ଏଇଭଳି ଭାବରେ କହି ତାଙ୍କୁ ପଢ଼ିବା ପାଇଁ ଆରମ୍ଭ କଲେ ଶିକ୍ଷା ସବୁ ଦେଲେ ଏଇଭଳି ଭାବରେ ପୁଣି ବହୁତ ପ୍ରକାର ଶିକ୍ଷା ଦେଲେ ଅର୍ଥଶାସ୍ତ୍ର ଇତ୍ୟାଦି ସବୁ ପ୍ରକାର ଶାସ୍ତ୍ର ଦେଲେ ଧର୍ମବିହୀନ ଶାସ୍ତ୍ର ସବୁ ଦେଲେ ବା ଧର୍ମ ଅର୍ଥ କାମ ଏଇସବୁ କଥା ଶିକ୍ଷା ଦେଲେ ବିଭିନ୍ନ ପ୍ରକାର ଧର୍ମ ରହିଛି ଯେମିତି ବେଦରେ ତ୍ରୈଗୁଣୀୟ ବିଷୟ ବେଦ ବେଦ ମଧ୍ୟ ଧର୍ମ କ'ଣ ଯମରାଜ ଦୂତମାନ କହିଲେ ଧର୍ମ ହେଉଛି ସେଇଟା ତ୍ରୈଗୁଣିଆ ବେଦ ପ୍ରଣୀତ ଧର୍ମ, ବେଦରେ ଯାହା କୁହାଯାଇଛି ସେଇଟା ହେଉଛି ଧର୍ମ, କିନ୍ତୁ ଏ ତିନି ଗୁଣ ବିଷୟରେ କୁହାଯାଇଛି, ଭଗବାନଙ୍କ ବିଷୟରେ ଯଦି କୁହାଯାଇଛି ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ତେଣୁ ତାହାପରେ ଭାବିଲେ ଏ ପିଲାର ମତେ ଠିକ୍ ହେଇଗଲା, ବୋଧେ ଠିକ୍ ଜ୍ଞାନ ପ୍ରାପ୍ତ ହେଇଛି, କହିକି ଛାଡ଼ିକିରି ଆସିଲେ, ପିତାଙ୍କ ପାଖରେ ଛାଡ଼ିକିରି ଆସିଲେ। ତେଣୁ ହିରଣ୍ୟକଶିପୁ ପଚାରିଲେ, ପୁତ୍ର କ'ଣ ଶିକ୍ଷା କଲୁ, ଶ୍ରେଷ୍ଠ ଶିକ୍ଷା କ'ଣ କଲୁ? ଯେତେବେଳେ କହିଲେ, ସେ କହୁଛନ୍ତି ଶ୍ରେଷ୍ଠ ଶିକ୍ଷା କ'ଣ, ମୁଁ ଯାହା ଶିଖିଥିଲି ସେଇଟା ହିଁ ଶିକ୍ଷା, ଆଉ କ'ଣ ଅଛି? କ'ଣ ପୁଅକୁ ପଶେଇଛନ୍ତି, କୋଳରେ ବସେଇଛନ୍ତି, ବହୁତ ଉଚ୍ଚା ଆସନରେ ବସିଛନ୍ତି, ଯାହା ଦେଖିକି ସମସ୍ତେ କମ୍ପୁଛନ୍ତି, ଯାହାଙ୍କର ଭ୍ରୂଭଙ୍ଗୀ ମାତ୍ରକେ ସମସ୍ତେ କମ୍ପିବା ପାଇଁ ଆରମ୍ଭ କରନ୍ତି। ସେହି ହିରଣ୍ୟକଶିପୁ ପୁତ୍ରକୁ ବହୁତ ସ୍ନେହ କରିକିରି ତାଙ୍କର ମସ୍ତକୁ ଆଗ୍ରହଣ କରିକିରି ପଚାରୁଛନ୍ତି, ପୁତ୍ର କ'ଣ ଶ୍ରେଷ୍ଠ ଅଧ୍ୟୟନ କରୁ, କହ ତ ଟିକେ ଦେଖିବା। ତେଣୁ ପୁତ୍ର କହୁଛନ୍ତି, ଶ୍ରେଷ୍ଠ ଅଧ୍ୟୟନ ହେଉଛି କ'ଣ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତି ପୁଂସାର ପିତା ବିଷ୍ଣୁ ଭକ୍ତିଶ୍ଚେ ନବଲକ୍ଷଣ କ୍ରିୟତେ ଭଗବତୀ ଅଧା ତନ୍ମନ୍ୟ ଅଧିତମ ଉତ୍ତମମ୍। ଏହି ଭକ୍ତିର ନଅଟି ଅଙ୍ଗ, ତାହାର ଫାଉଣ୍ଡର ଆଚାର୍ଯ୍ୟ ହେଲେ ପ୍ରହ୍ଲାଦ ମହାରାଜ। ଶ୍ରବଣରୁ ଆରମ୍ଭ ହେଉଛି ଭକ୍ତି, ଭାଗବତ କଥା ଶ୍ରବଣ କରିବା ପାଇଁ ବ୍ୟବସ୍ଥା କରାହେଇଛି, ଚାରି ପାଞ୍ଚ ଦେଖିବାକୁ କେହି ନାହାନ୍ତି, ଆଉ କ'ଣ ଭକ୍ତି ସେମାନେ କରିବେ? ଭଗବାନ କଥା ଶ୍ରବଣ ପାଇଁ କେହି ନାହାନ୍ତି, ଆଉ ଅନ୍ୟ କ'ଣ କରିବେ? ଶ୍ରବଣ ଆରମ୍ଭ ହେଉଛି ଭକ୍ତିର, ଶ୍ରବଣ ଆରମ୍ଭ ଶ୍ରବଣରୁ, ଶ୍ରବଣ ନକଲେ କ'ଣ ଭକ୍ତି କରିବେ ସେମାନେ? ତେଣୁ ଯାହା ହେଉ, ଏହିଭଳି ଭାବରେ ଶ୍ରବଣରୁ ଆରମ୍ଭ ହେଉଛି, ଶ୍ରବଣ ହେଉଛି ମୁଖ୍ୟ, ସତ୍ସଙ୍ଗର ଫଳ ହେଉଛି ଶ୍ରବଣ, ଏ କଥା କହିଲେ ଏଇଟା ହେଉଛି ଶ୍ରେଷ୍ଠ ଶିକ୍ଷା। ହିରଣ୍ୟକଶିପୁ ଏଭଳି ଭାବରେ କ୍ରୋଧ ପ୍ରକାଶ କଲା, ସେ ଯେଉଁ ଉଚ୍ଚ ଆସନରେ ବସିଥିଲେ ସେଇ ଆସନରେ ତାକୁ ଧରି ଟେକିକି ଫିଙ୍ଗିଦେଲେ, ଏଭଳି ଭାବରେ ଫିଙ୍ଗିଲେ ଭାବିଲେ ଏକାଥରେ ମୃତ୍ୟୁବରଣ କରିବ, ଏଇଭଳି ଭାବରେ ଚିନ୍ତା କରିଛନ୍ତି। କିନ୍ତୁ ଭଗବାନ ଯାହାକୁ ରଖିବେ କିଏ ତାକୁ ହତ୍ୟା କରିପାରିବ? ତାଙ୍କୁ ପଚାରିଲେ, କିଏ ତୋତେ ଏତେ ଶିକ୍ଷା ଦେଲା, କିଏ ସବୁ ଶିକ୍ଷା ଦେଲା? ଏଇଭଳି ଭାବରେ ଷଣ୍ଢ ଏବଂ ଅମର୍କ ଥରିବା ପାଇଁ ଆରମ୍ଭ କରୁଛନ୍ତି। ସେ କହୁଛନ୍ତି, ପ୍ରଭୁ ନ ମତ ପ୍ରଣୀତମ, ଆମେ ପ୍ରଭୁ ଏ ଶିକ୍ଷା ଦେଇନାହୁଁ, ନ ପର ପ୍ରଣୀତମ, ଆଉ ମଧ୍ୟ ଆମେ ବହୁତ ପ୍ରକାର ଜଗିକି ରଖିଛୁ, କେହି ବୈଷ୍ଣବମାନେ ଆସିନାହାନ୍ତି, କିନ୍ତୁ ନୈସର୍ଗିକ ତାଙ୍କର ଭିତରେ ରହିଛି ସେଇଟା ନୈସର୍ଗିକ। ଏଇଭଳି ଭାବରେ ଆପଣ ଇନ୍ଦ୍ର ଶତ୍ରୁ ଆପଣ କ୍ରୋଧ ତ୍ୟାଗ କରନ୍ତୁ। ଏଇଭଳି ଭାବରେ କହିବାରୁ ହିରଣ୍ୟକଶିପୁ ପଚାରୁଛନ୍ତି ପ୍ରହ୍ଲାଦଙ୍କୁ, ଆରେ ମୂର୍ଖ, ତୁ ତତେ କେହି ଯଦି ଶିକ୍ଷା ଦେଲେ ନାହିଁ, ତୁ ତୋର କେମିତି ଅଭଦ୍ର ମତି ହେଲା, କିଭଳି ଭାବରେ ତୋର ମତି ଏଭଳି ଭାବରେ ଅଭଦ୍ର ରୂପରେ ହେଲା କେମିତି? ଏଇଭଳି ଭାବରେ କହୁଛନ୍ତି ଅଭଦ୍ର ମତି। ତେଣୁ ଏହିଭଳି ଭାବରେ ପ୍ରହ୍ଲାଦ ମହାରାଜ କହୁଛନ୍ତି, ମତେ ନ କୃଷ୍ଣେ ପରତୋ ଭା ମିଥୋ ବିପଦ୍ୟେତ ଗୃହ ପ୍ରତାନା ଅଦାନ୍ତ ଗୋଭୀର ବିଶଦାନ୍ତ ମିଶ୍ରମ ପୁନଃ ପୁନଃ ଚର୍ବିତ ଚର୍ବଣନା। କାହାର ମତି କୃଷ୍ଣଙ୍କ ପାଖରେ ଆସୁଛି? ଭଗବାନ ପାଖରେ ମତି ଆସିବ ନାହିଁ। ମତିର୍ଣ୍ଣ କୃଷ୍ଣେ ପରତ ସ୍ୱତଃବା, ଅନ୍ୟମାନଙ୍କ ଦ୍ୱାରା ପ୍ରେରିତ ହେଇକି ବା ନିଜ ଚେଷ୍ଟାରେ ମଧ୍ୟ ହେଇପାରିବ ନାହିଁ। କାହିଁକି ନା ମିଥୋ ବି ପଦ୍ୟତ ଗୃହ ପ୍ରଧାନ, ଗୃହ ଭିତରେ ରହିକିରି ଗୃହ ଅନ୍ଧକୁ ଯେଉଁ କହିଲେ ଅଦାନ୍ତ ଗୋଭୀର, ଏଭଳି ଭାବରେ ଇନ୍ଦ୍ରିୟ ଶକ୍ତ ହେଇକି ରହିଛନ୍ତି, ସେମାନେ ନର୍କକୁ ଯାଉଛନ୍ତି। ପୁନଃ ପୁନଃ ଚର୍ବିତ ଚର୍ବଣା ନା, ସେମାନେ ଭାବୁଛନ୍ତି ଆମେ ବହୁତ ଆନନ୍ଦ ଉପଭୋଗ କରୁଛୁ, କ'ଣ ସେ ଆନନ୍ଦ ନା ଚର୍ବିତ ଚର୍ବଣା ନା, ଯାହା ଚର୍ବିତ ହେଇଯାଇଛି ତାକୁ ଚର୍ବଣ କରୁଛନ୍ତି। ଆକୁ ଆକୁକୁ ଯିଏ ଚର୍ବଣ କରିବ କିଛି ରସ ପାଇବ, କିନ୍ତୁ ଚର୍ବିତ ଆକୁ ଚର୍ବଣ କଲେ କ'ଣ ରସ ରହିଛି ତା ଦେହରେ? ଏ ବହୁତ ଜାଗତ ରସ ହେଉଛି ସେଇଭଳି ଭାବରେ। ତେଣୁ ସେମାନେ କହୁଛନ୍ତି, ତାହେଲେ ତୋର କେମିତି ମତି ଆସିଲା, ତୋର କେମିତି ଆସିଲା? ଘର ଦ୍ୱାରା ହେବ ନାହିଁ, ନିଜ ଦ୍ୱାରା ହେବ ନାହିଁ, ତୋର କେମିତି ଆସିଲା? ନା ନୈଷାମତି ସ୍ଥାବ ଦୁର୍କ୍ରମାଙ୍ଘ୍ରି ସ୍ପୃଶତି ଅନର୍ଥ ଭଗମଦର୍ଥ ମୟି ଅସାଂ ପାଦ ରୋଜଭିଷେକ ନିଷ୍କିଞ୍ଚନା ନୃଣୀତ ଯାହା। ଯେତେ ଦିନ ପର୍ଯ୍ୟନ୍ତ ମହତ୍ ବ୍ୟକ୍ତିଙ୍କର ପାଦ ରେଣୁରେ ଆମେ ଅଭିଷିକ୍ତ ନ ହୋଇଛେ ସେତେଦିନ ପର୍ଯ୍ୟନ୍ତ ଭଗବାନ ପାଖରେ ମତି ଆସିପାରିବ ନାହିଁ। ଏ ଶ୍ଳୋକଟି ମଧ୍ୟ ଜଡ଼ଭରତ କହିଥିଲେ, କିନ୍ତୁ ଏ ଶ୍ଳୋକର ତାତ୍ପର୍ଯ୍ୟ କ'ଣ? ମହତ୍ ବ୍ୟକ୍ତିଙ୍କର ପଦଧୂଳିରେ ଅଭିଷିକ୍ତ ହେବାର ତାତ୍ପର୍ଯ୍ୟ କ'ଣ? ନା ତାତ୍ପର୍ଯ୍ୟ ହେଉଛି ଯତ୍ର ଉତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ ତଥା ବିଧାତା ଅନୁଦିନ ସେବ୍ୟମାନ ମୁମୁକ୍ଷୁ ମତି ସତୀଯତି ବାସୁଦେବେ। ସତ୍ସଙ୍ଗ କରିବା ମହତ୍ ବ୍ୟକ୍ତିଙ୍କର ପାଦରେଣୁରେ ଅଭିଷିକ୍ତ ହେବାର ଅର୍ଥ ହେଉଛି ଯତ୍ର ଉତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନ ଭଗବାନ କଥା ଶ୍ରବଣ। ଭଗବାନ କଥା ଶ୍ରବଣ ହେଉଛି ମୂଳ କମ୍ପଲସରି ସବଜେକ୍ଟ, ଇଏ ଅପ୍ସନାଲ ନୁହଁ। ଏଇଟାକୁ ଯେଉଁମାନେ ନ ଶୁଣିବେ ଆଉ ସେମାନେ ଅଗ୍ରଗତି କରିପାରିବେ ନାହିଁ। ଶ୍ରବଣ ନାହିଁ ତ ଆଉ କେଉଁଠି ହେବ? ଇଏ ହେଉଛି ମୂଳ ଜିନିଷ। ତେଣୁ ମତି ଏ ଭଗବାନ କଥା ଶ୍ରବଣ କଲେ ହିଁ ଆମେ ଭକ୍ତି ମାର୍ଗରେ ଅଗ୍ରସର ହୋଇପାରିବା। ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ, ତେଣୁ ଇଏ ହିରଣ୍ୟକଶିପୁ ବହୁତ ପ୍ରକାର ଚେଷ୍ଟା କଲେ, ଆକୁ ଆଉ ଜୀବନରେ ରଖିବା ପାଇଁ ଜୀବନରେ ରଖିବାଟା ଠିକ୍ ନୁହଁ। ଏହିଭଳି ଭାବରେ ତୁମେ ହତ୍ୟା କରିବା ପାଇଁ ଉଦ୍ୟମ ଆରମ୍ଭ କଲେ। ଯେତେ ତାଙ୍କର ପାର୍ଷଦମାନେ ଅଛନ୍ତି, କେତେବେଳେ ପ୍ରଭୁ ବନ୍ଦ କରିବା କଥା? ହଉ ଠିକ୍ ଅଛି। ତେଣୁ ଏହିଭଳି ଭାବରେ ଯେତେ ସବୁ ରହିଛନ୍ତି ତାଙ୍କର ଅନୁଚରମାନେ ରହିଛନ୍ତି, ସମସ୍ତଙ୍କୁ କହିଲେ ହତ୍ୟା କର। ଏହିଭଳି ଭାବରେ ସମସ୍ତେ ବହୁତ ପ୍ରକାର ଚେଷ୍ଟା କଲେ, କିଛି ପ୍ରକାର ଚେଷ୍ଟା ନ କରିଛନ୍ତି ହତ୍ୟା କରିବା ପାଇଁ। ଆମେ କ'ଣ ବର୍ଣ୍ଣନା କରିବା? ଯେମିତି ବର୍ତ୍ତମାନ ଯେମିତି କରୋନା ଆସିଛି ଲୋକମାନଙ୍କୁ ହତ୍ୟା କରିବା ପାଇଁ, ସେହିଭଳି ଭାବରେ ବହୁତ ପ୍ରକାର ଚେଷ୍ଟା କଲେ ହତ୍ୟା କରିବା ପାଇଁ, କିନ୍ତୁ ହିରଣ୍ୟ ପ୍ରହ୍ଲାଦଙ୍କୁ କେହି କିଛି କରିପାରିଲେ ନାହିଁ। ତେଣୁ ହିରଣ୍ୟକଶିପୁଙ୍କର ଭୟ ଆସିଗଲା। ତେଣୁ ପ୍ରହ୍ଲାଦଙ୍କୁ ହିରଣ୍ୟକଶିପୁଙ୍କର ଭୟ ଦେଖିକରି ଷଣ୍ଢ ଏବଂ ଅମରକୁ କହିଲେ, ମହାରାଜନ ଆପଣ ଚିନ୍ତା କରନ୍ତୁ ନାହିଁ, ଆମେ ତାକୁ ଠିକ୍ କରିଦେବୁ। କହିକି ନେଇ ତାଙ୍କୁ ଶିକ୍ଷା ଦେବା ପାଇଁ ଆରମ୍ଭ କଲେ। ଆଉ ସିଏ କ'ଣ ଶିକ୍ଷା ଦେବେ? ପ୍ରହ୍ଲାଦ ତାଙ୍କ ସାଙ୍ଗ ବାଳକମାନଙ୍କୁ ଶିକ୍ଷା ଦେଲେ, ଯାହାକି ଆଜି ସକାଳେ ଆମର ପ୍ରଭୁ କହିଲେ। ତେଣୁ ଏହିଭଳି ଭାବରେ ଯେତେବେଳେ ଶିକ୍ଷକମାନେ ଆସି ଦେଖିଲେ, ଇଏ କ'ଣ ହରିକୃଷ୍ଣ କୀର୍ତ୍ତନ ଆରମ୍ଭ କଲେଣି ଏଠି ସ୍କୁଲରେ? ସମସ୍ତ ପିଲାମାନେ, ଆଗକୁ ଖାଲି ପ୍ରହ୍ଲାଦ ହରିକୃଷ୍ଣ କରୁଥିଲେ, ଏବେ ସବୁ ପିଲାମାନେ ହରିକୃଷ୍ଣ କରିବା ପାଇଁ ଆରମ୍ଭ କଲେ। ତେଣୁ ଷଣ୍ଢ ଏବଂ ଅମରକ ଭୟ କରିଗଲେ, କେତେବେଳେ ତାଙ୍କୁ ହତ୍ୟା କରିଦେବେ ରାଧା କହିକିରି ଛାଡ଼ିଦେଲେ। କହିଲେ, ଆଜ୍ଞା ଇଏ ଆମର ବାହାରେ, ଆମର କାପାସିଟିରୁ ବାହାରେ ହୋଇଗଲାଣି, ଆପଣ ଆଗକୁ ବ୍ୟବସ୍ଥା କରନ୍ତୁ, ଆମେ କିଛି ରକ୍ଷା ପାଇ ସମସ୍ତଙ୍କୁ ନଷ୍ଟ କରିଦେବ। ଏଇଭଳି ଭାବରେ କହିକିରି ଯେତେବେଳେ ପଚାରିଲେ, ହିରଣ୍ୟକଶିପୁ ପଚାରୁଛନ୍ତି, କ୍ରୋଧସ୍ୟ ଯସ୍ୟ କମ୍ପତେ ତ୍ରୟଲୋକାମହେଶ୍ୱର ତସ୍ୟମେ ଅଭିତ୍ୱତ୍ ମୁଣ୍ଡ ଶାସନ କିଂ ବଳାତ୍ୟବ। ଯାହାଙ୍କର କ'ଣ ଭ୍ରୂଭଙ୍ଗୀରେ ତ୍ରିଲୋକ କମ୍ପିତ ହୁଏ, ତୁ କେମିତି ଏତେ ବଳ ପାଇଛୁ? କେଉଁଠୁ ବଳ ପାଇଲୁ? ଛୋଟ ପିଲା ହେଇକି ତୁ ବଳ କେମିତି ପାଇଲୁ? ବହୁତ କ୍ରୋଧ ପ୍ରକାଶ କରୁଛନ୍ତି, କିନ୍ତୁ ପ୍ରହ୍ଲାଦଙ୍କର କୌଣସି ଭୟ ନାହିଁ, କୌଣସି ନିର୍ଭୀକ ଭାବରେ କହୁଛନ୍ତି। ଇଏ ହେଉଛି ଭକ୍ତ, ଶୁଦ୍ଧ ଭକ୍ତର ଲକ୍ଷଣ ହେଉଛି ଏଇଟା। ତେଣୁ ସେ କହୁଛନ୍ତି, ନ କେବଳ ମେ ଭବତଶ୍ଚ ରାଜନ ସବୈ ବଳଂ ବଳିନାଂଚ ପରେଷାଂ ପରେ ପରମୀ ସ୍ଥିରଜଙ୍ଗମାନ ବ୍ରହ୍ମାଣ୍ଡୋ ଜୈନ ବସଂ ପ୍ରଣୀତା। ହେ କେବଳ କେବଳ ମୋର ବଳ ନୁହଁ, ହେ ରାଜନ, ଇଏ ଆପଣ ଯେଉଁ ବଳ ପାଇଛନ୍ତି ଏଇଟା କେଉଁଠୁ ପାଇଲେ? ବ୍ରହ୍ମାଙ୍କଠାରୁ ବଳ ପାଇଲେ? ଆପଣ ଭୁଲି ଯାଉଛନ୍ତି, ଆପଣ ଭାବୁଛନ୍ତି ଇଏ ମୋର ବଳ ନା? ଆପଣଙ୍କୁ ଯିଏ ବର ଦେଇଛନ୍ତି, ବଳ ଦେଇଥିଲେ ସେ କ'ଣ ବ୍ରହ୍ମାଦୟ ବ୍ରହ୍ମା ଶିବ ଯେତେ ରହିଛି, ଯାହା ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନତି ଦିବ୍ୟସ୍ତ ପାଇ ସମସ୍ତଙ୍କର ବଳ ହେଉଛନ୍ତି ସିଏ। ବଳଂ ବଳବତାଂ ଚାହମ୍, ସିଏ ହେଉଛନ୍ତି, ସିଏ ହେଉଛନ୍ତି ହରି, ସେ ହେଉଛନ୍ତି ହରି, ମୋଠାରୁ ଆଉ କିଏ ଅଧିକ ରହିଛନ୍ତି? ଯସ୍ତୟା ମନ୍ଦ ଭାଗ୍ୟୋକ୍ତା ମଦନ୍ୟୋ ଜଗଦୀଶ୍ୱର କ୍ୱାସୁ ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶ୍ୟତେ। ଆରେ ମନ୍ଦ ଭାଗ୍ୟ, ତୋର ମନ୍ଦ ଭାଗ୍ୟ ଉଦୟ ହେଇଗଲା, ତୁ ରାଜା ହେଇଥାନ୍ତୁ, ମୁଁ ତ୍ରିଲୋକର ଅଧିଶ୍ୱର ଥିଲି, ଅଧିଶ୍ୱର ଥିଲି, ତୋତେ ଖଣ୍ଡେ ଦେଇଦେଇଥାନ୍ତି, ଚାରି ପୁଅ ଅଛନ୍ତି, ତୁ ଗୋଟେ 1/4 ନେଇଯାଇଥାନ୍ତୁ, କିନ୍ତୁ ତୋର ମନ୍ଦ ଭାଗ୍ୟ ଉଦୟ ହେଲା। ତେଣୁ ସୁ କହୁଛୁ, ମୋ ଛଡ଼ା ଆଉ କିଏ ଜଗତରେ ଈଶ୍ୱର ଅଛନ୍ତି? ମଦନ୍ୟ ଜଗଦୀଶ୍ୱର ଅଛନ୍ତି କିଏ? ନା ହଁ ଅଛନ୍ତି, ନା କେଉଁ କିଏ ସିଏ? ନା ହରି, ନା ସେ କେଉଁଠି ଅଛନ୍ତି? କୁହାସୁ କିଏ ସିଏ? ନା ହରି, ସିଏ ହେଉଛନ୍ତି ହରି, ନା କେଉଁଠି ସିଏ ଅଛନ୍ତି? ନା ସେ ସର୍ବତ୍ର ଅଛନ୍ତି। କସ୍ମା ସ୍ତମ୍ଭେ ନ ଦିଶ୍ୟତେ, କାହିଁକି ସ୍ତମ୍ଭରେ ତ ଦେଖାଯାଉ ନାହାନ୍ତି, ଭଗବାନ ସବୁଠାରୁ ପ୍ରକାଶିତ ହୁଅନ୍ତି ନାହିଁ, ନା ପ୍ରକାଶ ସର୍ବସଂଯୋଗ ମାୟା ସମାପୂତ, ଭଗବାନ ତାଙ୍କର ଭକ୍ତଙ୍କ ପାଖରେ ଦୃଶ୍ୟ ହୁଅନ୍ତି କିନ୍ତୁ ଅଭକ୍ତଙ୍କ ପାଖରେ ସେ ଦୃଶ୍ୟ ହୁଅନ୍ତି ନାହିଁ। ପ୍ରହ୍ଲାଦ ମହାରାଜ ଭଗବାନ ଦର୍ଶନ କରୁଛି, ସେ କହୁଛି ଦୃଶ୍ୟତେ ଦୃଶ୍ୟତେ କହିକିରି ମାରିଲେ ଗୋଟେ ମୁଷ୍ଟି, ବହୁତ କ୍ରୋଧରେ ଗୋଟେ ମୁଷ୍ଟି ପ୍ରହାର କଲେ। ଯେତେବେଳେ ମୁଷ୍ଟି ପ୍ରହାର କଲେ, ଆଜି ପ୍ରଭୁ କହୁଥିଲେ ସେ କଥା, ସତ୍ୟଂ ବିଧାତୁଂ ନିଜଭୂତ୍ୟ ଭାସିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନଃ ଆଦୃଶ୍ୟତା ଚ ବିଧୂତଂ ରୂପଂ ଉଦ୍ଭବନ୍ ସ୍ତମ୍ଭେ ସଭାୟାଂ ନ ମୃଗଂ ନ ମାଂସଂ। ଏ ଭଗବାନ ଆବିର୍ଭାବ ହୋଇଗଲେ, ଭଗବାନ ଆବିର୍ଭାବ ହୋଇଗଲେ କିଭଳି ଭାବରେ, ସତ୍ୟଂ ବିଧାତୁଂ ନିଜଭୂତ୍ୟ ଭାସିତଂ, ନିଜର ଭୃତ୍ୟ ବ୍ରହ୍ମା ଯେଉଁ ବର ଦେଇଥିଲେ ସେ ବରକୁ ରକ୍ଷା କଲେ। ନାରଦ ମୁନି ଯେଉଁ କହିଥିଲେ, ତୁମେ ଇନ୍ଦ୍ରକୁ କହିଥିଲେ ତୁମେ ତାଙ୍କୁ ହତ୍ୟା କରିପାରିବ ନାହିଁ, ସେଇଟା ସତ୍ୟରେ ସତ୍ୟରେ ପରିଣତ କରିଛନ୍ତି। ଚାରି କୁମାର ଅଭିସାର ଦେଇଥିଲେ ସେଇଟାକୁ ସତ୍ୟରେ ପରିଣତ କରିଛନ୍ତି, ଏବଂ ଚ ଶବ୍ଦରେ ଭଗବାନ ନିଜର କଥାକୁ ମଧ୍ୟ ସତ୍ୟରେ ପରିଣତ କରିଛନ୍ତି। ଭଗବତ ଗୀତା ନବମ ଅଧ୍ୟାୟରେ ଯେଉଁ ଭଗବାନ କହିଲେ, କୌନ୍ତେୟ ପ୍ରତି ଜାନ ହିଁ ନ ମେ ଭକ୍ତ ପ୍ରଣଶ୍ୟତି, ଏ ଚ ଶବ୍ଦର ଅର୍ଥ ହେଉଛି ଏଇଟା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଭାଗବତମର ଏଭଳି ଶାସ୍ତ୍ର। ଚ ଶବ୍ଦର ଅର୍ଥରେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଚ ଶବ୍ଦରେ ଏଇଟା ଭଗବାନ ଯେଉଁ ନିଜେ ପ୍ରତିଜ୍ଞା କରିଥିଲେ, ନିଜେ କରିନଥିଲେ, ଅର୍ଜୁନଙ୍କ ଦ୍ୱାରା କହିଥିଲେ, କୌନ୍ତେୟ ପ୍ରତି ଜାନି ନମେ ଭକ୍ତ ପ୍ରଣଶ୍ୟତି, ତେଣୁ ସେଇଟା ମଧ୍ୟ ତାଙ୍କର ଭକ୍ତଙ୍କର ବିନାଶ ହେବ ନାହିଁ। ତେଣୁ ଏହିଭଳି ଭାବରେ ଭଗବାନ ଅଦୃଶ୍ୟତ ଦେଖାଗଲେ, ଦୃଶ୍ୟ ହେଇଗଲେ ଭଗବାନ ଅତ୍ୟଦ୍ଭୁତମ ରୂପମ, ଭଗବାନ ସବୁଠାରୁ ବ୍ୟାପ୍ତ ରହିଛନ୍ତି, ଅଖିଳେଶ ଚାତ୍ମନ, ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି। ଭଗବାନ ଭକ୍ତମାନେ ସବୁଠାରୁ ଭଗବାନ ଦର୍ଶନ କରନ୍ତି, ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ଅନ୍ୟମାନେ ଦେଖନ୍ତି ସ୍ଥାବର ଜଙ୍ଗମ, ବୈଜ୍ଞାନିକମାନେ ଦେଖନ୍ତି ଏ ମାଧ୍ୟାକର୍ଷଣ ଶକ୍ତି, ଆମକ ଶକ୍ତି, ସେ ସମକ ଶକ୍ତି, କିନ୍ତୁ ଭଗବାନ ଦେଖିପାରନ୍ତି ନାହିଁ। କିନ୍ତୁ ଭଗବାନ ଭକ୍ତ ସବୁଠାରୁ ଭଗବାନ ଦର୍ଶନ କରନ୍ତି, ମାଧ୍ୟାକର୍ଷଣ ଶକ୍ତିରେ ମଧ୍ୟ ଭଗବାନ ଦର୍ଶନ କରନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ଗୋଟେ ଅଦ୍ଭୁତ ରୂପ ଧାରଣ କଲେ, ସେହି ସ୍ତମ୍ଭରୁ ଭଗବାନ ପ୍ରକଟିତ ହେଲେ, ନ ମୃଗଂ ନ ମାନୁଷଂ, କିଭଳି ଶରୀର ନା ତାଙ୍କର ମସ୍ତକ ହେଉଛି ସିଂହର ଶରୀର, ମୃଗ ଶରୀର, ଏବଂ ଅନ୍ୟ ସବୁ ଭାଗ ରହିଛି ମନୁଷ୍ୟ, ମୃଗ ଶରୀର ନୁହଁ କି ମନୁଷ୍ୟ ଶରୀର, ବ୍ରହ୍ମାଙ୍କର ସବୁ କଥାକୁ ସତ୍ୟରେ ପରିଣତ କରିଛନ୍ତି। ତେଣୁ ଏଭଳି ଗୋଟେ ଗର୍ଜନ ଆସିଲା, ଏଭଳି ଗର୍ଜନ ଶୁଣିକରି ସେ ହିରଣ୍ୟକଶିପୁଙ୍କର ଫାର୍ଷ୍ଟ ଟାଇମ୍ ଭୟ ଆରମ୍ଭ ହେଲା, କି ଭୟ, ଏ କି ଗର୍ଜନ, ଏଭଳି ଶବ୍ଦ ଗର୍ଜନ ହେଲା। ତେଣୁ ଭଗବାନ ନୃସିଂହଦେବ ପ୍ରଥମେ ଶବ୍ଦ ବ୍ରହ୍ମ ରୂପରେ ପ୍ରକାଶ ଦେଲେ, ଏ ଶବ୍ଦରେ ଭଗବାନ ଶବ୍ଦ ବ୍ରହ୍ମ ଶବ୍ଦରେ ଭଗବାନ ପ୍ରକାଶ ହୁଅନ୍ତି। ଏହିଭଳି ଭାବେ ପ୍ରକାଶ ଦେଇ ଯେଉଁ ଅଦ୍ଭୁତ ରୂପ ଧାରଣ କଲେ, ହିରଣ୍ୟକଶିପୁ ଚିନ୍ତା କରୁଛି, ମୁଁ ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇଛି, ମୋତେ କିଏ ମାରିବ। କିନ୍ତୁ ଏ ଅଦ୍ଭୁତ ରୂପ ଦେଖିକରି ସେ ଚିନ୍ତା କରିପାରିନଥିଲେ, ଏଭଳି ଗୋଟେ ଅଲ୍ଟରନେଟିଭ୍ ଅଛି ବୋଲି ଚିନ୍ତା କରିପାରିନଥିଲେ, କିନ୍ତୁ କହିବା ନାହିଁ, କହିକିରି ଯୁଦ୍ଧ କରିବାକୁ ଆରମ୍ଭ କଲେ। ତେଣୁ ଭଗବାନଙ୍କର ଯେଉଁ ବିରାଟ ରୂପ ରହିଛି, ହିରଣ୍ୟକଶିପୁ ଭଗବାନଙ୍କ ରୂପ ରହିଛି, ବର୍ଣ୍ଣନା କରାଯାଇଛି କିଭଳି ରୂପ ଭଗବାନ ନୃସିଂହଦେବଙ୍କର, ନା ସେ ଯେଉଁ ରୂପ ରହିଛି ତାଙ୍କର ଦଣ୍ଡାୟମାନ ନରସିଂହ ରୂପୀ ଭଗବାନଙ୍କୁ ଦର୍ଶନ କରି ବିଚାର କରିବାକୁ ଚେଷ୍ଟା କରୁଥିଲେ, ସେ କିଏ, ତାଙ୍କର ସେଇ ରୂପ ଅତ୍ୟନ୍ତ ଭୟଙ୍କର, ତାଙ୍କର ପ୍ରଧାନତଃ ନୟନ ଯୁଗଳ ଉତ୍ତପ୍ତ ସ୍ୱର୍ଣ୍ଣ ପରି ଉଜ୍ଜ୍ୱଳ, ତାଙ୍କର ଦୀପ୍ତ କେଶର ତାଙ୍କର ଭୟଙ୍କର ମୁଖମଣ୍ଡଳକୁ ବିସ୍ତାର କରୁଛି, ତାଙ୍କର ଦନ୍ତପକ୍ତି ଭୟଙ୍କର, ଏବଂ ତାଙ୍କର କ୍ଷୀରଧାର ଜୁହା ଖଡ଼ଗ ପରି ଚଞ୍ଚଳ, ତାଙ୍କର ଉନ୍ନତ କର୍ଣ୍ଣଯୁଗଳ ନିଶ୍ଚଳ, ତାଙ୍କର ମୁଖ ଓ ନାସିକା ବିବର ପର୍ବତ ଗୁହା ପରି ତାଙ୍କର ହନୁଦେଶ ଭୟଙ୍କର ଭାବ ବିଦୀର୍ଣ୍ଣ, ଏବଂ ତାଙ୍କର ଶରୀର ଆକାଶକୁ ସ୍ପର୍ଶ କରୁଛି, ତାଙ୍କର ଗ୍ରୀବା ହ୍ରସ୍ୱ ଓ ସ୍ଥୂଳ, ବକ୍ଷ ବିଶାଳ, ଉଦର କୃଷ, ଏବଂ ତାଙ୍କର ଦେହର ଲୋମ ଚନ୍ଦ୍ରକିରଣ ପରି ଶୁଭ୍ର, ତାଙ୍କର ଅସଂଖ୍ୟ ବାହୁ ସେନାବାହିନୀ ପରି ଚତୁର୍ଦିଗରେ ବିସ୍ତୃତ ହୋଇ ଶଙ୍ଖଚକ୍ର ଗଦା ପଦ୍ମ ଓ ଅନ୍ୟ ସ୍ୱାଭାବିକ ଅସ୍ତ୍ର ଦ୍ୱାରା ଦୈତ୍ୟ ଦାନବ ଓ ନାସ୍ତିକମାନଙ୍କୁ ବିନାଶ କରୁଛି। ଏହିଭଳି ଭାବରେ ଲୀଳା କରୁଛନ୍ତି ଭଗବାନଙ୍କର ଯେଉଁ ଯୁଦ୍ଧ ପ୍ରବୃତ୍ତି ଥିଲା, ଆଜି ହିରଣ୍ୟକଶିପୁ ସହିତ ଯୁଦ୍ଧ କରିକି ସେ ଯୁଦ୍ଧ ପ୍ରବୃତ୍ତି ସେ ଚରିତାର୍ଥ କରୁଛନ୍ତି। କିନ୍ତୁ ବ୍ରହ୍ମା ଆଦି ଦେବତାମାନେ କହୁଛନ୍ତି, ପ୍ରଭୁ ଆଉ ଆସିଲେ ଖେଳନ୍ତୁ ନାହିଁ, ବର୍ତ୍ତମାନ ସନ୍ଧ୍ୟା ହୋଇଯାଉଛି, ଆଉ ସନ୍ଧ୍ୟା ହୋଇଗଲେ ତାଙ୍କର ବଳ ବଢ଼ିଯିବ, ଅସୁରମାନଙ୍କର ଆଶ୍ରିକ ବେଳା ଆସିବ, ବର୍ତ୍ତମାନ ଅଭିଜିତ ମୁହୂର୍ତ୍ତ ରହିଛି, ଏହି ମୁହୂର୍ତ୍ତରେ ତାଙ୍କୁ ହତ୍ୟା କରନ୍ତୁ। ଏହିଭଳି ଭାବରେ ଯେତେବେଳେ ଭଗବାନ ବ୍ରହ୍ମା ପ୍ରାର୍ଥନା କରୁଛନ୍ତି, ତେଣୁ ସମସ୍ତେ ଦେବତାମାନେ ସବୁ ମୁନି ଗନ୍ଧର୍ବ ଚାରଣ ସିଦ୍ଧ ସମସ୍ତେ ଆସିକରି ଭୟ କରି ରହିଛନ୍ତି, ସେଠି ଭଗବାନ ଆବିର୍ଭାବ ହୋଇଯାଇଛନ୍ତି, ସେମାନଙ୍କୁ ଆନନ୍ଦ ହୋଇଯାଇଛି, ତେଣୁ ଏହିଭଳି ଭାବରେ ଭଗବାନ ଆବିର୍ଭାବ ହେଉଛନ୍ତି। ଜୟ ନୃସିଂହ ଶ୍ରୀ ନୃସିଂହ, ଜୟ 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 ଶ୍ରୀ ନୃସିଂହ, ପ୍ରହ୍ଲା ଉଗ୍ରଂ ବୀରଂ ମହାବିଷ୍ଣୁ ଜ୍ୱଳନ୍ତଂ ସର୍ବତୋମୁଖଂ, ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୁର୍ମୃତ୍ୟୁ ପାମ୍ୟହଂ। ଶ୍ରୀ ନୃସିଂହ ଜୟ ନୃସିଂହ, ଜୟ 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 ଶ୍ରୀ ନୃସିଂହ, ପ୍ରହ୍ଲାଦେଶ ଜୟ ପଦ୍ମ ମୁଖ ପଦ୍ମ ଭୃଙ୍ଗ। ଜୟ ଶ୍ରୀ ଶ୍ରୀ ନୃସିଂହଦେବ ଭଗବାନ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ୟକ ଗୌରବୃନ୍ଦ କି, ଯଥାଇ ଗୌରମାନନ୍ଦେ।
ସୁଜୟ ଦେଶେ।